ভগবতে বাসুদেবায়। শ্রীমদ ভাগবতম দশম স্কন্দ ২৬ অধ্যায়ের আমি শ্রবণ করছি। সুখদেব গোস্বামী পরীক্ষিত মহারাজ নিকটরে গোবর্ধন ধারণ পরে ব্রজরে এক মহান সন্দেহ ব্রজবাসী মান ভিতরে উপস্থিত হয়েছি, যে কিভাবে সাত বর্ষর বালক গজরাজ যেভাবে অনায়াসে এক পদ্মপুষ্পকে ধারণ করে, কৃষ্ণ যেত গোবর্ধন ধারণ করে ব্রজবাসী মানে সমস্ত নন্দ মহারাজ যশোদা সখা মানে কেহি পাটি করবে পিলা মানে সমস্তে লক্ষ্য করুলে কৃষ্ণকে দুঃখ হচ্ছে কি, কৃষ্ণ সেমানকৰ দুঃখক ভুলাই দেউতলে তাঙ্কৰ রূপ মাধুর্য দ্বারা। আম জীবন কোনসি অবস্থায় সুখ মিলবেনি, সত্য কথাটা কহিয়াকু গলে আপনার কষ্ট লাগিবারে, কিন্তু এই সত্য। বৈবাহিক জীবন কেবল যে বিবাহ যা গৃহস্থ জীবনটা দুঃখ তা নুহে, জীবনটা মানে হি দুঃখ। যে জীবন মানুষ শরীরটা মিলছে এটা গোটে কোণ প্রভুপাদ জী মহারাজ কুহ গোটে ব্যাড বার্গেনিং, কিছু পূর্বর আমার কামনা অছি বলে শরীরটা মিলছে না, আর এই শরীর হল গোটে দুঃখ, সববে দুঃখর উদ্ভব স্থান, সববে কত মানসিক দুঃখ কত শারীরিক দুঃখ জীবদ্বারা দুঃখ, নিরাট সত্য। সুখ কেবল ভগবান কৃষ্ণ হি দেইপারি। ব্রজবাসী মানে কৃষ্ণ দুঃখক ভুলাই দেউতলে, সাত দিন কোন ব্রজবাসী মানে ভোজন করতে কি গোবর্ধন ধারণ বেড়ে সাত দিন কি ভোজন করে না, পশুপক্ষী মানে যে সমস্ত গোবর্ধন ভিতরে লে কে ভোজন করে না, শুনুলে আমি পূর্বর কিভাবে ভগবান কৃষ্ণ তাঙ্ক রূপ মাধুর্য, মনটা আমার গোটে বুঝুনে বলে আমি দুঃখী না, মন যদি বুঝি নেলা মো জীব সুখী হয়ে গেল, মন গোটে এভাবে এক সূক্ষ্ম যা কুহ শক্তিশালী, এই প্রদত্ত গোটিয়ে বস্তু ভগবান মন হি সৃষ্টি করেছেন ইন্দ্র মান ভিতরে, সে যদি বুঝি নেছি সে যদি নিজে সুখী বলে মনে করছি, মন যদি ভাবি দেলা মুখী, মন যদি ভাবি দেলা মুখী, আর সে মনর আনন্দরে আমি আনন্দিত হওয়া, সে মনকু আনন্দ কেবল কৃষ্ণ হি দেইপারি। সে ভগবান কৃষ্ণ কলে ইন্দ্রিয়াণাম মনশ্চাস্মি, ইন্দ্রিয় মান ভিতরে মু হচ্ছে মন, মনর গোটে অভাব সব সৃষ্টি হচ্ছে না, মন কন ভাবছি মোর এইটা হয়ে গেলে মোর আর কিছু সমস্যা নেই মোর সব সরিযাবে, না না সেটা কেবে হবনি, মনর কামনা অপূরণীয় কেবল জনে পূরণ করে পারন্তি তাঙ্কর মাধুর্য দ্বারা। ভগবান কাহিঁকি ভালো পাচ্ছেন আমি কাহিঁকি ভক্তি করছি তার কারণ এইথিপাই, তাঙ্কর যে মাধুর্য তাঙ্ক নিকটরে আছে সে মাধুর্য সে বিতরণ করন্তি, কৃপা দিয়ন্তি, তাঙ্ক রূপ মাধুর্য, তাঙ্ক লীলার মাধুর্য, যার শক্তি রয়েছে ধ্যান কাহিঁ করন্তি, কাহিঁকি ভগবান রূপ বাহার লোক ধ্যান করন্তি, আমি কোণ করন্তি আমি চক্ষু খুলি ভগবান রূপক দেখো দর্শন করো। ব্রজবাসী মানে দুঃখ চালি যাওয়া কৃষ্ণঙ্কর রূপ মাধুর্যরে, কিন্তু সবু ব্রজবাসী মানে কৃষ্ণঙ্কর মুখক চাহুলে যে কৃষ্ণ সুখী অছন্ত, আমি কোণ আমার দুঃখর কারণটা আমি জাঁপারুনি, আমার দুঃখর কারণটা কোণ মু সুখী কি মু দুঃখী, ভক্ত হলা পরে বি মোর এটা অসুবিধা, আমি এটা চিন্তা করছি না কৃষ্ণ সুখী কি দুঃখী, কোণ আমি চিন্তা করছি কৃষ্ণ কেবে দুঃখী হবে নি, ভগবান কোণ সুখ সুখর অছন্তি কি, প্রভুঙ্কর সেবা প্রভুঙ্ক উপরে খুশি অছন্তি কি, আমি সবলে আমার অসুবিধাকু নেই কি জীবন কাটুছে, আমার তেল লুণ সংসারে সুখ দুঃখ বা কে ত্যাগী হয়ে গেলে তার শরীর এই চিন্তারে আমার জীবনটা চাল লাগছে, আমি কাহার অংশ ভগবানকর অংশ না, তাহলে যদি সে খুশি না আমি কেমন খুশি রহবা, গোটে সরল সূত্র কিন্তু এটা আমার মুন্ডে পশুনি। জীবনের যেত প্রকার আমার যা স্ট্রগলিং কোয়া কোণ কুয়া ওড়িয়ার যে সংগ্রাম আমার জীবন সংগ্রাম যে চালছে কেবল এই গোটিয়ে জিনিস যাহাকে ভালো পাইগলে আর জীবনের কিছু আবশ্যক না, অপূরণীয় এই মনের যে স্থানটা রয়েছে এটা অপূরণীয় কেবে পূরণ হয়ে পারবে, কেবল কৃষ্ণ ভালো পাইগলে ইয়ে পূরণ হয়েছে, আর এইথিপাই সব বৈষ্ণব মানে সেই দাস দাসী ଯେତେବେଳେ ସେ ଗୁରୁ ପଦାଶ୍ରୟ କରିବେ, ଦୀକ୍ଷା ନେବେ, ତାଙ୍କୁ ଦାସଦାସୀ ହେଇ ଦାସଦାସୀ ହେଇଯାନ୍ତି। ଦାସ କିଏ? ଚାକର ହୁଅନ୍ତିନି ଲୋକ ଆଉ, କିଏ ରାଜା ହଉ ପ୍ରଜା ହଉ, ସେ ଦାସ ପଦବୀ ନେବା ପାଇଁ ବହୁ ଭାଗ୍ୟରେ ଦାସ ପଦବୀ ମିଳେ। ଜୀବନ ଗୋଟେ ସୁଖର ସନ୍ଧାନ ଆସିଗଲା, ସେ ସୁଖ ସୁଖୀ ହେବା ପାଇଁ ତାର ଗୋଟେ ତାଙ୍କ ରାସ୍ତା ଆସିଗଲା। ଯେମିତି ଗୋଟେ ଅନ୍ଧକାର ଭିତରେ ଗୋଟେ ଲୋକ ଯାଉଛି, ତାକୁ ଗୋଟେ ଟର୍ଚ୍ଚ ମରା ହେଇଗଲା, ସେ କଣ କହିବ? ଓ ଆଲୋକ ରାସ୍ତାଟା ଆସିଗଲା। ଭକ୍ତି ଜୀବନଟା ସେୟା ନା, ଆମେ ସିନା ତାର ମୂଲ୍ୟଟା ବୁଝିପାରୁ ନାହିଁ। ଗୋଟେ ଓଡ଼ିଆରେ ନାହିଁ, ଗୋଟେ ବାନରକୁ ତୁମେ ଦବ ଭକ୍ତାଟା, ସେ କଣ କରିବ? ସେ ଦାନ୍ତରେ କାମୁଡ଼ିବ, ଫୋପାଡ଼ିବ, ତା ମୂଲ୍ୟ କଣ ବୁଝିବ? ଭକ୍ତିର ମୂଲ୍ୟ ଗୋଟେ ସାଧାରଣ ଯୋଉ ବୁଝିପାରେନି। କେତେ ଭାଗ୍ୟ ଅଛି ବୋଲି ଆମେ ଆଜି ତିଳକ ଲଗେଇଛେ, ମାଳି ପିନ୍ଧିଛେ, ଭଗବାନଙ୍କର ଭକ୍ତ ହେଇଛି, ବହୁ ଭାଗ୍ୟର ଏଇଟା। ଗୋଟେ ଜୀବ ବିଷୟ ଲାଳା ସବୁ ଛାଡ଼ିବା ଏତେ ସହଜ ନୁହେଁ, ଖାଲି ଗୋଟେ ଭୋଜନକୁ ଛାଡ଼ିବାଟା ସହଜ ନୁହେଁ, ଏ ଭାଗ୍ୟ। କିନ୍ତୁ ତତୋଧିକ ଭାଗ୍ୟ ଜୀବ ଅଧିକ ଭାଗ୍ୟବାନ ହବ ଯେତେବେଳେ ଏଇ ମାଧୁର୍ଯ୍ୟ ରସକୁ ଆସ୍ୱାଦନ କରିବ, ଭଗବାନ କୃଷ୍ଣଙ୍କ ରୂପ ମାଧୁର୍ଯ୍ୟ ତାଙ୍କର ଚିନ୍ତା, ନହେଲେ ଦୁଃଖ କେବେ ଯିବନି, କେବେ ବି ଜୀବର ଦୁଃଖ ଯିବନି। କିନ୍ତୁ ପ୍ରତ୍ୟେକ ବ୍ରଜବାସୀମାନେ ଲକ୍ଷ୍ୟ କରୁଥିଲେ, ସାତ ଦିନ ଗୋବର୍ଦ୍ଧନ ଧାରଣ କରିଛନ୍ତି କୃଷ୍ଣ, କିଛି ଭୋଜନ କରିନାହାନ୍ତି, କିନ୍ତୁ ଆନନ୍ଦରେ ଥିଲେ କି ନାହିଁ? କିନ୍ତୁ କୃଷ୍ଣ ସବୁ ବ୍ରଜବାସୀମାନେ ଦେଖୁଥିଲେ ବହୁତ ଆନନ୍ଦରେ ଥିଲେ। ବର୍ତ୍ତମାନ ଗୋବର୍ଦ୍ଧନ ରଖିଦେଇକି ଯେତେବେଳେ ପଳେଇ ଆସିଲେ, ତାଙ୍କ ମନରେ ଗୋଟେ ସନ୍ଦେହ ଆସିଲା, ଏ ସାତ ବର୍ଷର ବାଳକ ସାତ ଦିନ ହେଲା ଗୋବର୍ଦ୍ଧନ ଧରିଛନ୍ତି, କିଛି ଭୋଜନ କରୁନାହାନ୍ତି, ଦୁଃଖ ବି ଟିକେ ମୁହାର ନଥିଲା, ତେଣୁ ଇଏ ନିଶ୍ଚିତ ଭଗବାନ ହେଇଥିବେ। ପୁଣି ଚିନ୍ତା କରନ୍ତି, ଭଗବାନ ହେଇଥିବେ, ତେଣୁ ଭଗବାନ କେହି ମିଛ କୁହନ୍ତିନି, ଚୋରି କରନ୍ତିନି, ଭଗବାନ କେହି ମିଛ କହିବେନି, ଅନୃତବାଦୀ ନୁହନ୍ତି। ଯେଉଁମାନେ ଅସତ୍ୟ ସେମାନଙ୍କୁ ଭଗବାନ ଆଶ୍ରୟ କରନ୍ତିନି, ପ୍ରଭୁ ରହିବେନି। ଆଉ ଭଗବାନ ପୁଣି ଚୋରି କରନ୍ତି, ମାଖନ ଚୋରି କରନ୍ତି, କ୍ରୋଧ କ୍ରୋଧି ହୁଅନ୍ତି। ବ୍ରଜବାସୀମାନେ ଏଇ ଯେଉଁ ସନ୍ଦେହରେ ପଡ଼ିକି ନନ୍ଦ ମହାରାଜଙ୍କ ପାଖକୁ ଆସିଛନ୍ତି, ଅତ୍ୟନ୍ତ ବିଜ୍ଞ ଭଗବତ ଭକ୍ତିରେ ତାଙ୍କର ହୃଦୟ ହେଉଛି ଆପ୍ଲୁତ। ଜ୍ଞାନର ପରିସୀମା ଶେଷ ସୀମା ହେଉଛି ଏଇଟା, ହୃଦୟରେ କୃଷ୍ଣଙ୍କୁ ରଖିବା, ଅଧିକ ଆଉ ଜ୍ଞାନ ଆମର କ'ଣ ଆବଶ୍ୟକ ଅଛି? ସବୁବେଳେ ନାମର ସ୍ମରଣ, ନାମୀଙ୍କୁ ହୃଦୟ ଭିତରେ ଚିନ୍ତନ, ଏ ହେଉଛି ଆମର ଧର୍ମ। ଆଉ ତାଙ୍କର ସେବା, କିଭଳି ତାଙ୍କର ସେବା କରି ଏ କାୟ ମନ ବାକ୍ୟରେ ତାଙ୍କର ଚିନ୍ତନ ହବ, ଏ ତ ଚିନ୍ତା, ଏଇ ତ ଆମର ଧର୍ମ। ଆଉ ବ୍ରଜବାସୀମାନେ ଯେତେବେଳେ ନନ୍ଦ ମହାରାଜ ପାଖରେ ପହଞ୍ଚି କହୁଛନ୍ତି, କେମିତି ଏଟା ସମ୍ଭବ ହେଲା? ବାରଟି ତେରଟି ଶ୍ଳୋକରେ ସବୁ ଲୀଳା, ଗୋଟି ଗୋଟି ଲୀଳା କହୁଛନ୍ତି। ଆଗେ ଆରମ୍ଭ କଲେ ପୁତନ ଲୀଳା, ଲୋକେ ନା ମିଲିତା କ୍ଷୀଣ ପୂତନାୟାମ ସହୋଜସା ମହୋଜସ ପୀତ ସ୍ତନମ ସହ ପ୍ରାଣୀ କାଲନେବ ବୟସ୍ତନ। କାଳ ଯେଭଳି ପ୍ରାଣୀର ଶରୀରକୁ, ପ୍ରାଣୀର ଶରୀର ଠାରୁ ଜୀବନକୁ ଆକର୍ଷଣ କରେ, ସେଇଭଳି ଭାବରେ ଏଇ ବାଳକ ଈଶତ ମୁଦ୍ରିତ ନୟନ ଅବସ୍ଥାରେ ରହି ମହାବଳ ପୁତନାର ରାକ୍ଷସୀର ପ୍ରାଣର ସହିତ ସ୍ତନକୁ ପାନ କରିଥିଲେ। ବ୍ରଜବାସୀମାନେ ନନ୍ଦ ମହାରାଜଙ୍କ ଆଗରେ କହୁଛନ୍ତି, କୃଷ୍ଣଙ୍କର ପ୍ରଥମ କରୁଣା କାହାପରେ ହେଇଛି? ପୁତନା। ପୁତନା କେତେ ଦିନରେ? ଛ ଦିନରେ। କୃଷ୍ଣ ସେତେବେଳେ ନିମିଳ କ୍ଷଣ, ଅର୍ଥ ନିମିଳିତ ନେତ୍ର। ଛୋଟ ପିଲାମାନେ କ'ଣ କେମିତି ହୁଅନ୍ତି? ଛୋଟ ପିଲାମାନଙ୍କୁ ସବୁବେଳେ ଅଧିକା ନିଦ ଲାଗେ, ତା ମା ମାନଙ୍କୁ ଉଠିବାକୁ ହେଲେ ତାଙ୍କୁ ଚିମୁଡ଼ିବାକୁ ପଡ଼ିବ ଛୋଟ ପିଲାମାନଙ୍କୁ, କ୍ଷୀର ଖାଇବା ପାଇଁ। କାହିଁକି ନା, ପ୍ରଭୁ ସେତେବେଳେ ଯେଉଁ ପିଲାର ସେ ଯେଉଁ ସ୍ତନ୍ୟପାନ କରୁଛି, ସେ ମାତୃସ୍ତନ୍ୟରେ ମାଦକତା ଶକ୍ତି ଦେଇଥାନ୍ତି। ବାଛୁରୀ ମାନେ ଦେଖିବେ, ବାଛୁରୀ ମାନେ ବଛା ମାନେ ଦେଖୁନାହାନ୍ତି, ପିଇବେ ମାନେ କ୍ଷୀର ଶୋଇବେ, ନହେଲେ ତାକୁ ସମ୍ଭାଳି ହବନି ନା, ସ୍ୱରପୁଷ୍ଟ ହବ। ଛୋଟ ପିଲା ସବୁବେଳେ କାନ୍ଦିବ, ମା ରୋଷେଇ କରିବ କେମିତି, ଘର କାମ କେମିତି କରିବ? ଭଗବାନ ଗୋଟେ ମଣିଷ କେମିତି, ଭଗବାନ କେତେ ସୁନ୍ଦର ଭାବରେ ବିଚାର କରିକି ସେଇ କ୍ଷୀର ସେ ପିଲା ବଢ଼ିଗଲା ପରେ ଖାଇଲେ ତାକୁ ନିଦ ଲାଗିବନି, କିନ୍ତୁ ପ୍ରଥମେ ତାକୁ ମା ସେ ଯେତିକି ଦିନ ସେ ମା ଉପରେ ପୂର୍ଣ୍ଣ ନିର୍ଭର କରେ ସେତିକି ଦିନ ତାକୁ ଶୋଇବାକୁ ପଡ଼ିବ। ସେ ଜାଣିବେ କେମିତି ପିଲାଟି ଭଲ ଅଛି ବୋଲି, କେବଳ ଯଦି ସ୍ତନ୍ୟପାନ କରିକି ଶୋଉଛି, ଭଲ ଶୋଉଛି ମାନେ ସେ ତା ପିଲାର ଶରୀର ଭଲ ଅଛି। ଆଉ ପ୍ରଭୁ ସେ ସମୟରେ ମାଦକତା ଶକ୍ତି ଦେଇଥାନ୍ତି, ସେ ସ୍ତନ୍ୟକୁ ପାନ କଲା ମାନେ କ'ଣ ହବ? ନିଦ ଲାଗିବ ଖାଲି, ମାନେ ନିଶା ଭଳି, ମା ଘର କାମ କରିପାରିବନି। କୃଷ୍ଣ ପୁତନାକୁ ଦର୍ଶନ କରିଦେଇକି ଜାଣିଦେଉଛନ୍ତି ଭଗବାନ ସର୍ବଜ୍ଞ, ପୁତନା ଆସିଲେ ନା ଜାଣିଶୁଣିକି ଆଖିକି ସେମିତି ଛୋଟ ବାଳକ ଭଳିଆ କରୁଛନ୍ତି କାହିଁକି ନା ପୁତନ ଭାବୁଛି ଇଏ ବାଳକ। ଆପଣ ଭଗବାନଙ୍କୁ ଯେଉଁ ରୂପରେ ଦେଖିବେ ଭଗବାନ ଆପଣଙ୍କୁ ସେ ରୂପରେ ଦେଖିବେ। ଆପଣ ଯଦି ଭଗବାନ କହିବେ ନାଇଁ ନାଇଁ ଆପଣ ଅଧା ଅଧା ଭଗବାନଙ୍କୁ ବିଶ୍ୱାସ କରୁଛନ୍ତି, ଅଧା ଅଧା ବୁଝିପାରୁଛନ୍ତି ନା, ଅଧା ବିଶ୍ୱାସ କରୁଛନ୍ତି ଭଗବାନ ବି ଆପଣଙ୍କ ଅଧା ବିଶ୍ୱାସ କରୁଛନ୍ତି ଯେ ଥାମ ଦିଅନ୍ତି। ଭଗବାନଙ୍କର କି ଦୋଷ ନାହିଁ, ଦୋଷ ଆମର, ଆମେ ଯେମିତି ଯେଭଳି ଭାବରେ ବ୍ୟବହାର କରୁଛେ, ବିଶ୍ୱାସ କରୁଛେ, ପ୍ରେମ କରୁଛେ, ସେ ଆମକୁ ସେଭଳି ପ୍ରେମ କରୁଛେ। ପୁତନ ଯେଭଳି ଭାବନା ରଖିଥିଲେ, ଗୋଟେ ସଂସ୍କୃତରେ ନାହିଁ ଯାଦୃଶୀ ଭାବନା ଯଶ୍ୟ ସିଦ୍ଧି ଭବତି ତାଦୃଶୀ, ଯାହାର ଭାବନା ଯେମିତିକା ତାକୁ ସେଭଳିଆ ସିଦ୍ଧି ମିଳିବ। ଓଡ଼ିଆରେ ଆମର ଗାଁର ସ୍ତ୍ରୀ ଲୋକମାନେ ଗୋଟେ ଢଗ ମାରନ୍ତି ନା, ଯା ମନ ଯେଡ଼େ ତା ପ୍ରଭୁ କୁହନ୍ତିନି ଲୋକମାନେ କୁହନ୍ତି। ଆମେ ଖାଲି ମିଛରେ ଦୋଷ ଦଉଛେ ନା ହଉ ଭଗବାନଙ୍କର ଏମିତି ହେଲା, ସେ ପ୍ରଭୁ ମୋତେ ହଇରାଣ କରିଦେଲେ, ସିଏ ମୋତେ, କେହି କିଛି କରୁନାହାନ୍ତି। ଆମ ଭାବନାରେ ଆମେ ସିଦ୍ଧି ପ୍ରାପ୍ତ ହେଇପାରୁ। ଜଣକୁ ମଦ ମଦ ଛାଡ଼ିବା ପାଇଁ କେତେ ଲୋକ କହୁଛନ୍ତି, ତା ସ୍ତ୍ରୀ କହୁଛି, ପିଲା କହୁଛି, ସରକାର ଆଡଭର୍ଟାଇଜ୍ କରୁଛି, ସେ ଦୋକାନୀ ବିକିବା ଲୋକ ବି ତାକୁ କହୁଛି ଭାଇ ତୁମେ ଏତେ ପିଉଛୁ କାହିଁକି ବଞ୍ଚିପାରିବୁନୁ, ସେ ଛାଡ଼ୁଛି ତା ଛାଡ଼ିବାନି, ତାର ଭାବନାଟା ହେଇଯାଇଛି ନା ସେଇଟା। ଭକ୍ତିରେ କେହି ଜୀବର ବାଧକ ନୁହନ୍ତି, ଯଦି ଯଦି ଗୋଟେ ପୁରା ଶେଷ ସୀମାରେ ଆମେ ବିଚାର କରିବା, ପୁରା ଅତ୍ୟନ୍ତ ଉନ୍ନତ ଅବସ୍ଥାରେ ଭକ୍ତିରେ ବାଧକ କେହି ନାହାନ୍ତି। ଭକ୍ତିରେ ବାଧକ ହେଉଛି ଆମର ନିଜର ଏ ପାଗଳା ମନ। ମନ ଯଦି ସ୍ଥିର ହେଇଗଲା, ଆମେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ରହିଲେ ଭକ୍ତି କରିପାରିବା, କିଛି ଅସୁବିଧା ନାହିଁ। ପାଣ୍ଡବମାନେ କେଉଁଠି ରହୁଥିଲେ? ପାଣ୍ଡବମାନଙ୍କର ଜୀବନଟା ମ୍ୟାକ୍ସିମମ୍ ଟାଇମ୍ ବଣରେ ଯାଇଛି। ଆମ ଘରେ ରୋଷେଇ ହେଲା ପରେ ଭୋଗ ଲଗେଇଛି ସବୁବେଳେ। ଆପଣ ଘର ଅଛି ନା, ଘର ଅଛି, ଗ୍ୟାସ୍ ଅଛି, ପଇସା ଅଛି, ପାଣ୍ଡବମାନଙ୍କର କ'ଣ ଥିଲା, କେଉଁଠି ଭୋଜନ କରିବେ? ଧର୍ମପୁତ୍ର ବଣରେ ବୁଲୁଥିଲେ, ଭକ୍ତି କରିପାରୁଥିଲେ। ଭକ୍ତି କରିବାର ପ୍ରବଣତା ହୃଦୟରେ ଆସିଗଲେ ବ୍ୟକ୍ତି ଯେକୌଣସି ସ୍ଥାନରେ ଭକ୍ତି କରିପାରିବ, ସ୍ଥାନ ସେତେବେଳେ ବାଧକ ନୁହେଁ। ଆମେ ଯେହେତୁ ମ୍ୟାଚ୍ୟୁର୍ଡ ହେଇନି, କ'ଣ କୁହାଯିବ, ପରିପକ୍ଵ ଅବସ୍ଥା ନାହିଁ, ସେଥିପାଇଁ ଆମେ ଗୋଟେ କାହା କଥା ଶୁଣିଦେଲେ ଡିଷ୍ଟର୍ବ ହେଇଯାଉଛି। ସଂସାରରେ ସ୍ଥାନ ବି ବାଧକ ନୁହେଁ, ସଙ୍ଗ ବି ବାଧକ ନୁହେଁ, ଯେକୌଣସି ସଙ୍ଗରେ ଜଣେ ଭୋଜନ କରିପାରିବ। ସେ ଅତି ଯେମିତି ପିତାମ ଭୀଷ୍ମ କାହା ପାଖରେ ରହୁଥିଲେ, ସଂସାରରେ ସବୁଠୁ ଖତରନାକ ଆଦମୀ ଯାହା ସାଙ୍ଗରେ ଆପଣ ଗୋଟେ ଦିନ ବି ରହିପାରିବେ, ଗୋଟେ ଘଣ୍ଟା ବି ରହିପାରିବେ, ସେ ରହୁଥିଲେ। କାହିଁ ଭଜନ କରିବାର ଯୋଉ ଆବେଶଟା ଆସିବା ଦରକାର, ଏ ଭକ୍ତି କରିବା ଗୋଟେ ଆବେଶ ଆସେ। ଭକ୍ତି ଗୋଟେ ସେ ଲେଖୁନାହାନ୍ତି, ଆବେଶ ରହିଆ ଦେହ ଯାତ୍ରା କରି ତୁମାର ଚରଣ ପାବ, ଏ ଆବେଶ ଶବ୍ଦଟା ରଖିଛନ୍ତି ନା। ଆଉ ଆମେ ଭକ୍ତି କରୁଛେ କିନ୍ତୁ ଆମର ଆବେଶ ତାର ଆସୁନି, ଅପରାଧ ରହିଯାଉଛି। ଆଉ ଭକ୍ତିଟା ଆମ ଜୀବନର ଲକ୍ଷ୍ୟ, ମୋର ଆଉ କିଛି କାମନା ନାହିଁ, ଏଇ କାମନାଟା ଆମର ଆସୁଛି, ସେଥିପାଇଁ ଆବେଶ ଆସୁନି। ଭକ୍ତିରେ ଏକ ଆବେଶ ଥାଏ, ଆବେଶ ଅର୍ଥ ସବୁବେଳେ ମନ ଭିତରେ ଯେକୌଣସି କାର୍ଯ୍ୟ କଲେ, ଜଣେ ପରିବାର ସଂସାରୀ ଲୋକ କ'ଣ ଅସୁବିଧା ହେଲା, ବାଧା କେହି ନୁହନ୍ତି। ମୁଁ ଆପଣଙ୍କୁ କହିଲି ବାଧା ହେଉଛି ଏଇ ପାଗଳ ମନ। ମନରେ ଯଦି ଆବେଶ ଆସିଗଲା, ସ୍ତ୍ରୀ ପୁତ୍ର କନ୍ୟା ଧନ କେହି ବି ବାଧକ ନୁହନ୍ତି। ସେ ଆବେଶ ଆଣିବା ପାଇଁ ଆମେ ସାଧୁସଙ୍ଗ ବାରବାର କରୁଛେ, ହରିକଥା ଶ୍ରବଣ କରୁଛେ, ଶାସ୍ତ୍ର ଶ୍ରଦ୍ଧାଏ କରୁଛେ, ନାମ ଭଜନ କରୁଛେ, କେମିତି ଆମର ମନ ଭିତରେ ଗୋଟେ ଆବେଶ ଆସୁ। ଆବେଶ ରଖିଲେ, ଆବେଶ ରଖିଲେ ଦେହଟା କ'ଣ ହେଇଯିବ ନା, ଦେହ ଯାତ୍ରା। ଭକ୍ତିରେ ଆବେଶ ଆସିଗଲେ ଦେହଟା ଗୋଟେ ଯାତ୍ରା ଭଳିଆ, ଯାତ୍ରା ମାନେ କ'ଣ ଆପଣ କୁହନ୍ତୁନି। ଆଜିକାଲି ଆମର ଭକ୍ତମାନେ ଯାଉଛନ୍ତି କୁଆଡ଼େ, ବୃନ୍ଦାବନ ଯାତ୍ରା ଯିବା, ମଥୁରା ଦ୍ୱାରକା ଯାତ୍ରା ସବୁ ଯାଉଛନ୍ତି। ଯାତ୍ରା ମାନେ କ'ଣ, ପୁରୀକି ଯାତ୍ରା କରି ଲୋକ ଯାଉଥିଲେ, ଯିବାଟା ସେଥିରେ ସୁଖ ଆସିବ, ଦୁଃଖ ଆସିବ, ଯାହା ଆସିବ, ଦେହ ଯାତ୍ରା, ସେ ଆଉ କେବେ ବ୍ୟସ୍ତ ହେବନି। ମନରେ ତ ଆବେଶଟା ଆସିଯିବ, ଭଗବାନଙ୍କୁ ଭଲ ପାଇବାର ଅଛି ନା, ଆମ ଭାବନାଟା ଏଥିରେ ଶୁଦ୍ଧ ହେଇପାରୁନି, ଆମକୁ ସବୁକିଛି ବାଧା ହେଇଯାଉଛି। କାରଣ ଭଗବାନ ବି ଜାଣିଦେଉଛନ୍ତି ପରମାତ୍ମା ରୂପରେ ୟାର ଭାବନାଟା ହେଉଛି ଏଇଭଳି। ପୁତନର ଭାବନାକୁ ଜାଣିଦେଇକି ବ୍ରଜବାସୀମାନେ ବ୍ୟାଖ୍ୟା କରୁଛନ୍ତି ସବୁ କାହା କାହା ଆଗରେ, ନନ୍ଦ ମହାରାଜଙ୍କର, କୃଷ୍ଣ ଭଗବାନ କି କ'ଣ ଆମକୁ ସନ୍ଦେହ ଲାଗୁଛି, ଇଏ ଭଗବାନ ହେଇଥିବେ। ଆଉ ଯଦି ବି ଭଗବାନ ମାଖନ କାହିଁ ଚୋରି କରୁଥିଲେ, ଆମେ ଆମେ ଗୋଟେ ଅସୁବିଧାରେ ପଡ଼ିଯାଉଛୁ। କିନ୍ତୁ ମୋଷ୍ଟଲି ବା ପ୍ରାୟତଃ ଦେଖାଯାଉଛି ଆମକୁ ଇ ଭଗବାନ ଭଳିଆ, ପରମେଶ୍ୱର ଭଳିଆ, କାହିଁକି ନା 6 ବର୍ଷର ବାଳକ, 6 ଦିନର ବାଳକ ପୁତନାଙ୍କୁ ଏଠି କହୁଛନ୍ତି ନା, ଲୋକ ତୋକେନ ମିଳିତା କ୍ଷଣମ, କୃଷ୍ଣ ଯେତେବେଳେ ମାରୁଥିଲେ ପୁତନାକୁ, ବା ମାରିବା କ'ଣ କୁହା, ଉଦ୍ଧାର କରୁଥିଲେ, ସ୍ତନ୍ୟପାନ କରୁଥିଲେ, ତୋକେନ ମିଳିତା କ୍ଷଣମ, ମିଳିତ ଇକ୍ଷଣ, ତୋକେନ ବାଳକେନ, ଛୋଟ ପିଲା, 6 ଦିନର ପିଲା ଜାଣିଥିବ କେମିତି ହେଇଥିବ, ଦେହରୁ କ'ଣ କୁହନ୍ତି, ଯାହା କୁହନ୍ତି ନାଲି ଅଂଶ ଛାଡ଼ି ନଥିବ, ତୋକେ ନ ମିଳିତ କ୍ଷଣ, ପୁଣି ମାରିଲା ବେଳେ କଣ କରୁଥିଲେ, ସ୍ତନ୍ୟପାନ କଲାବେଳେ ଚକ୍ଷୁ ମୁଦ୍ରିତ କରିଥିଲେ। କୃଷ୍ଣଙ୍କର ପ୍ରଥମ ହେ କୃଷ୍ଣ କରୁଣା ସିନ୍ଧୁ, କିନ୍ତୁ ଛଅ ଦିନରେ ସବୁଠୁ ସଂସାର ସବୁଠୁ ଅକରୁଣା। ଆରେ କୃଷ୍ଣଙ୍କ ସେଥିପାଇଁ ଜଣେ ଆଚାର୍ଯ୍ୟମାନେ ତାଙ୍କ ଟିକାରେ ଲେଖୁଛନ୍ତି, ମୋର ପ୍ରଥମ ଲୀଳାରେ ମୁଁ ଦେଖିଲି ସଂସାର ସବୁଠୁ କ୍ରୂର ବ୍ୟକ୍ତିକୁ, ସେଥିପାଇଁ ମୁଁ ଆଙ୍କୁ ଦେଖିବା ଦରକାର ନାହିଁ। କୃଷ୍ଣ କେତେ ବଡ କରୁଣା, ଭାଗବତରେ ସେଟା ବର୍ଣ୍ଣନା କରାଯାଉଛି ନା, ପୁତନାର ହୃଦୟଟାକୁ ବର୍ଣ୍ଣନା କରାଯାଉଛି ନା। ପୁତନାର ହୃଦୟ କିଭଳି ନା, ଯେଭଳି ରାଜାମାନେ ଦେଖୁଛନ୍ତି ନାଟକରେ ସବୁ ଖଣ୍ଡା ଧରନ୍ତି, ଆଗରୁ ସବୁ ଏବେ କଣ ଖଣ୍ଡା କାଇ ଧରୁଛନ୍ତି, ଏବେ ବନ୍ଧୁକ ବନ୍ଧୁକ କଣ ଧରୁଥିବେ, ଆଗରୁ ଦେଖୁଛନ୍ତି ସବୁ ନାଟକ ହଉଥିଲା, ଯାତ୍ରା ହଉଥିଲା, ଖଣ୍ଡା କାଢିବେ ସୋଟ କାଢ଼ ଦେଖନ୍ତିନି, ଉପର ଖୋଳଟା କେମିତି ଥିବ, ପୁରା ଭେଲଭେଟ ଚିକ୍ ଚିକ୍ ମାରିଥିବ। ପୁତନା ପୁରା ଲକ୍ଷ୍ମୀ ଭଳି ଆସିଥିଲେ, ପୁତନା ପୁତନାଙ୍କର ବେଶ, ସେ କେମିତି ଲକ୍ଷ୍ମୀ ଭଳି ଆସୁଥିଲେ। ପୁତନାଙ୍କର ପ୍ରକୃତ ସ୍ୱରୂପଟା ହଉଛି ଉଲ୍କି, ଉଲ୍କି ମାନେ କଣ ପେଚା, ପୁତନା ଦେଖିବା ପାଇଁ ପେଚା ଭଳି ତାର ପ୍ରକୃତ ସ୍ୱରୂପଟା। କିନ୍ତୁ ବ୍ରଜକୁ ଯେତେବେଳେ ଆସିଲେ ତାଙ୍କ କଂସଙ୍କର କଣ ଆଦେଶ ଥିଲା ନା, ପୁତନା ତୁମେ ଯାଅ, ମୁଁ ତ ଜାଣିଥିଲି, ଦେବତାମାନେ ମତେ କହିଦେଲେ କୃଷ୍ଣ ଅଲଗା କେଉଁଠି ଜନ୍ମ ହେଇଯାଇଛନ୍ତି। ସେ ପୁଣି ଦେବୀ କହିଗଲା, ଦେବୀ କହିଦେଇ ଗଲେ ନା, ସେ ସେଇଦିନରୁ ତୁମେ ଆଜି ଆଜି ଡେଟ୍ରୁ ଯେତେ ଛୋଟ ପିଲା ଜନ୍ମ ହେଇଛନ୍ତି ସମସ୍ତଙ୍କୁ ମାରିଦିଅ। ତେଣୁ ପୁତନା କାହାକୁ ମାରିଛନ୍ତି ନା, ପ୍ରଥମେ କୃଷ୍ଣ ପାଖକୁ ଆସିଛନ୍ତି, ପୁତନା ବ୍ରଜମଣ୍ଡଳରେ ଅଲଗା ପିଲାଙ୍କୁ ମାରିଛନ୍ତି ନା ପ୍ରଥମେ କୃଷ୍ଣ ପାଖକୁ ଆସିଛନ୍ତି, ନାହିଁ କାହାକୁ ମାରିନାହାନ୍ତି, ବ୍ରଜମଣ୍ଡଳ କାହାକୁ ସେ ମାରିବେ, ସବୁ କୃଷ୍ଣଙ୍କର ପାର୍ଷଦ। କଂସ ଆଦେଶ ଯେଉଁଦିନ ଦେଲେ, ତୁମେ ଯାଅ ଯେତେ ଶିଶୁ ଅଛନ୍ତି ତାଙ୍କୁ ସବୁ ହତ୍ୟା କର, ସିଧା ଆସିଲେ ସେଇଦିନ ହିଁ ଯୋଗମାୟା ଡାକିକି ନେଇ ଆଇଲେ ତାଙ୍କୁ, ଆସ ତୁମେ ଉଦ୍ଧାର ପାଇକି ଯାଏ, ତୁମେ କଣ ମାରିବ, ତୁମେ ଉଦ୍ଧାର ପା। ପ୍ରଥମେ ବ୍ରଜକୁ ଆସିଲେ, ଗୋପପୁରକୁ ଆସିଲେ, ଆଉ ରୂପଟା କେମିତି ଥିଲା, ଲକ୍ଷ୍ମୀଙ୍କ ଭଳି, ଶ୍ରୀ ବିବ ଲକ୍ଷ୍ମୀଙ୍କ ଭଳି ଉପର, ସେ ଖଡ଼ଗର ଅଶି କଥା କୁହାଯାଇଛି, ଉପରଟା ପୁରା ସୁନ୍ଦର, ଭିତରଟା କେତେ ବଡ଼ କ୍ରୂର ହୃଦୟ। କୃଷ୍ଣ ସେଥିପାଇଁ ଦେଖି ଚକ୍ଷୁ ବନ୍ଧ, ଆରେ ୟାର ଭାବଟା ଏମିତି ନାହିଁ, ଭାବଟା ଶୁଦ୍ଧ ନଥିଲେ କଣ ଭଗବାନ ଆମକୁ ଚାହିଁବେ କି, ଉପରୁ କଣ ଅଛି, ଉପରଟା ଭଗବାନ କି, ଉପରଟା ସଂସାର ଦେଖୁଛି ନା, ଆଉ ଭିତରଟା ଭଗବାନ ଦେଖନ୍ତି ନା, ଆଉ ଉପରଟାକୁ ଆମେ ସଂସାର ଲୋକ ଦେଖିବେ, ଭଲ ଖାଉଛ, ଭଲ କଥା କହୁଛ, ଉପରଟା ଭିତରଟାକୁ କୃଷ୍ଣ ଦେଖିବେ, ଭିତରକୁ କୃଷ୍ଣ ଦେଖିବେ, ସେ ଜାଣିଛନ୍ତି। ପୁତନା ଯେତେବେଳେ ଆସୁଛନ୍ତି, ପାଖରେ ଥିଲେ କିଏ, ଯଶୋଦା ରୋହିଣୀ, ସେ ଛାଡ଼ିକି ପଳେଇଗଲେ, କାହିଁକି ପଳେଇଗଲେ, ଲକ୍ଷ୍ମୀ ମଧ୍ୟ ଆସୁଛନ୍ତି, ଲକ୍ଷ୍ମୀ ମଧ୍ୟ ଆସୁଛନ୍ତି, କାରଣ ଏତେ ସୁନ୍ଦରୀ ଦେଖାଯାଉଥିଲେ କିଏ, ପୁତନା। ଜଣେ ପ୍ରଶ୍ନ କରିବ, ତାର ଯୋଗ ପାର୍ଷଦ ମାନେ ନନ୍ଦ ଯଶୋଦା ସରି ଯଶୋଦା ରୋହିଣୀ, ସେମାନେ ରାକ୍ଷସୀର ରୂପରେ କେମିତି ମୋହିତ ହେଇଗଲେ, ସେଇଠି ମୋହିତ ନ ହେଇ ଯୋଗମାୟାଙ୍କର କାର୍ଯ୍ୟ ନା, ସେଇଠି ମୋହିତ ନ ହେଇ ପୁତନା ଆସିପାରିବି। ଆପଣଙ୍କ ଛୁଆଙ୍କୁ ଯେକୌଣସି ମା ଆଇଲେ ଆପଣ କେବେ କହିଦେବେ, ଆଉ ଜଣେ ମା ଆସିକି ମୁଁ ତୁମ ଛୋଟ ପିଲାକୁ, ପାଞ୍ଚ ଦିନର ପିଲାକୁ ସ୍ତନ୍ୟପାନ କରିବି କି ମା ଦେବ, କିନ୍ତୁ ଯଶୋଦା ରୋହିଣୀ କିଛି କହିଲେ, ଲକ୍ଷ୍ମୀ ବୋଲି ଦେଖାଉଛନ୍ତି ନା, ବରଂ କଣ କହିଲେ, ପଳିଚାଲା ଆମେ ଆମେ ରହିଲେ ଲକ୍ଷ୍ମୀ ବୋଧ ହୁଏ ଠିକ ଭାବରେ ଆଶୀର୍ବାଦ ଦେଇପାରିବେ ନାହିଁ, ଆମେ ପଳେଇଗଲେ ଏକାନ୍ତରେ ଲକ୍ଷ୍ମୀ ଆଶୀର୍ବାଦ ଦେଇକି ଆମ କାହ୍ନାକୁ ଯିବେ, ସେ ଆଶୀର୍ବାଦ ଦେବା ପାଇଁ ଆସିଛି ନା ଆଶୀର୍ବାଦ ନେବା ପାଇଁ ଆସିଛି, ଇଏ କାହିଁ ଜାଣିବେ, ସରଳ ଥିଲେ ବ୍ରଜବାସୀ ମାନେ, ବହୁତ ସରଳ ନା, ବହୁତ ସରଳ, ତାଙ୍କ ଅନ୍ତର ଏତେ ନିର୍ମଳ, ଦେଖିଦେଲେ କାହାକୁ, ପୁତନାକୁ ପଳେଇଗଲେ, ପୁତନାକୁ ଯେତେବେଳେ ପ୍ରଥମ ପୁରା ହୁଏ ଦେଖିଦେଲେ ପୁତନା ଆସୁଛି, ଭଗବାନ କେତେ କରୁଣାମୟ ଜାଣିଛନ୍ତି, ପୁତନାକୁ ସୁଯୋଗ ଦେଉଥିଲେ, କାରଣ ସେ କାମନା କରିଥିଲେ ମୋତେ ଟିକେ ସ୍ତନ୍ୟପାନ କରୁ, ପ୍ରଥମରୁ ପ୍ରଭୁ ଚାହିଁଥାନ୍ତେ ତାହେଲେ କଣ ହେଇଥାନ୍ତା, କୃଷ୍ଣଙ୍କ ଆଗରେ ମାୟା କେବେ ରହିପାରିବ ନାହିଁ, କପଟ କେବେ ରହିପାରିବ, ସେ ଭକ୍ତ ଯଦି କପଟ କରିବ କେବେ, କେବେ ନା କେବେ କୃଷ୍ଣ ତାକୁ ଥରା ପକେଇଦେବେ, ସେ କପଟ କରିକି ଭଜନ ନକରି ସେ ପଛକୁ ରହିବ ଭଲ, କୃଷ୍ଣଙ୍କ ଆଗକୁ ଚାଲି ଆସିଲା ମାନେ କୃଷ୍ଣ ଥରା ପକେଇଦେବେ, କାହିଁ କୃଷ୍ଣଙ୍କ ଆଗରେ ମାୟା କେବେ ରହିପାରିବେନି। ତ କୃଷ୍ଣ କହୁଥିଲେ, କୃଷ୍ଣ ଚିନ୍ତା କରୁଥିଲେ, ମୁଁ କୃଷ୍ଣ ବୋଧେ ଅଡ଼ୁଆରେ ପଡ଼ିଗଲି। ଦେଖ ତାର ଭିତର ଭାବ କଣ, ବାହାରର ଭାବ କଣ। ମୁଁ ତାକୁ ଚାହିଁଦେବି ତାହେଲେ କେଉଁ ରୂପଟା ଆସିବ, ତାର ଅରିଜିନାଲ ରୂପଟା ଚାଲି ଆସିବ ନା, ଆସୁରୀ ରୂପଟା, ଉଲ୍କି ରୂପଟା। ତାହେଲେ ଏ ଘରେ ସମସ୍ତେ ଦେଖିକି କଣ କରିବେ, ଧରିବେ, ହାଲ୍ଲା କରିବେ ସମସ୍ତେ। କୃଷ୍ଣ ଏଭଳି ଚାହୁଁଥିଲେ, ଓଡ଼ିଆରେ ଗୋଟେ ନାହିଁ, ସାପ ମରିବନି ବାଡ଼ି ଭାଙ୍ଗିବନି, ସାପଟା ମରିବନି ବାଡ଼ିଟା ଭାଙ୍ଗିବନି, ସାପଟାକୁ ବାହାର କରିବାକୁ ପଡ଼ିବ। ଲୋକମାନେ କହୁଥିଲେ ଏମିତି କଥା କହିବି, ସାପ ମରିବନି କି ବାଡ଼ି ଭାଙ୍ଗିବନି, ତମେ କଣ ସାପଟାକୁ ଏମିତି ପିଟିବ ସାପଟା ମରିବନି କି ବାଡ଼ିଟା ଭାଙ୍ଗିବନି, ତୁମର ସାପଟା ପଳେଇଯିବାର ଅଛି। କୃଷ୍ଣ ଚିନ୍ତା କରୁଥିଲେ ପୁତନାକୁ ମତେ ଉଦ୍ଧାର କରିବାର ଅଛି, ବ୍ରଜବାସୀଙ୍କୁ କଷ୍ଟ ମତେ ଦେବାର ନାହିଁ। ବ୍ରଜବାସୀମାନେ ଏଟା ନ ଜାଣ, ତେଣୁ ନନ୍ଦସୀତା ପଳେଇଗଲା ପରେ କୃଷ୍ଣ ଜାଣିଶୁଣି ଚକ୍ଷୁକୁ ବନ୍ଦ କରିଦେଲେ। ସେ ନନ୍ଦସୀତା ରୋହିଣୀ ଯଶୋଦା ପୁତନାର ଭାବକୁ ଜାଣି ଚକ୍ଷୁ ମିଳନ କରିଦେଲେ, ନିମିଳିତ କରିଦେଲେ। ସେ କଥାଟା ଆଜି କହୁଛନ୍ତି, ତୋକେନ ମିଳିତା କ୍ଷଣ ପୁତନୟା ମହୋଜସା ପୀତ ସ୍ତନମ ସହ ପ୍ରାଣମ କାଲ ନେଇବ ବୟସ୍ତନ। କୃଷ୍ଣ ବହୁତ ଚିନ୍ତାରେ ପଡ଼ିଯାଇଥିଲେ, କାହିଁ ଚିନ୍ତାରେ ପଡ଼ିଯାଇଥିଲେ, କୃଷ୍ଣ ବହୁତ ଚିନ୍ତାରେ, ପୁତନା ଯେତେବେଳେ ଉଦ୍ଧାର କରୁଥିଲେ ବହୁତ ଚିନ୍ତାରେ ପଡ଼ିଥିଲେ। କଣ ଯେ କପଟିଟା, ଉପର ରୂପ ଅଲଗା ଭିତର ଭାବ ଅଲଗା, ଭିତର ଭାବ କଣ, କିନ୍ତୁ କୁହନ୍ତୁ ତାହେଲେ କୃଷ୍ଣ ତାହେଲେ କପଟତା ଜୀବନରେ ଚାଲି ଆସିବ ନା, ଦୁର୍ବଳତା। ଗୁରୁଦେବ ସେ କଥା କହନ୍ତି, ବହୁ ଜନ୍ମ ଆମର ଦୁର୍ବଳତା ରହେ କିଛି କ୍ଷତି ନାହିଁ, ପ୍ରତି ଜୀବନ ଗୋଟେ ଦୁର୍ବଳତା ଅଛି, କାହାର ଆହାର ଦୁର୍ବଳତା କି କାହାର ସ୍ତ୍ରୀ ପ୍ରତି ପୁରୁଷ ପ୍ରତି ଧନ ପ୍ରତି ଗୋଟେ ଜୀବନ ଦୁର୍ବଳତା ରହିବ। ଯେ ବହୁ ଜନ୍ମ ଦୁର୍ବଳତା ଆମର ରହିଛି କିଛି ଆମର କ୍ଷତି ନାହିଁ, କିନ୍ତୁ କପଟତା ଆମର ହୃଦୟ ଭିତରେ ପ୍ରବେଶ ନ କରୁ। ଏ ରାକ୍ଷସୀ ଆଜି ଭକ୍ତିଚନ୍ଦ୍ର ଠାକୁରଙ୍କର ତିରୁଭାବ ଦେଇଥିଲେ ନା, ସେ କୁହନ୍ତି କପଟତା ରାକ୍ଷସୀ କବଳରୁ କେମିତି ମୋର ହୃଦୟ ଭିତରକୁ ପ୍ରବେଶ ନ କରୁ, ଇଏ କବଳିତ କରିଦେବ ହୃଦୟ, ପ୍ରଭୁ କେବେ ଭଲ ପାଇବେନି। କିନ୍ତୁ ପୁତନାକୁ ଉଦ୍ଧାର କଲାବେଳେ କୃଷ୍ଣ ଚିନ୍ତା କରୁଛନ୍ତି, ବାହାର ଭାବ ବିଲକୁଲ ଭଲ ନୁହେଁ, ଏ ସରି ଭିତର ଭାବ ବିଲକୁଲ ଭଲ ନୁହେଁ, ବାହାରର ରୂପଟା ବହୁତ ସୁନ୍ଦର। କିନ୍ତୁ ପୁତନାକୁ ଉଦ୍ଧାର କରିବା ପାଇଁ ସିଦ୍ଧର୍ଷମ ତାଙ୍କ ଟୀକାର ରଚନା କଲେ, କାହିଁକି ପୁତନାକୁ ଉଦ୍ଧାର କଲେ, ପୁତନା ଉଦ୍ଧାର କରିବାର କଣ, ଯେମିତି ଲୋକମାନେ କହୁଛନ୍ତି ପୂର୍ବରେ ସେ ବଳି ମହାରାଜଙ୍କର, ଆମର ସେ ସିଦ୍ଧାନ୍ତ ଅପେକ୍ଷା କେଉଁ ସିଦ୍ଧାନ୍ତକୁ ସିଦ୍ଧର୍ଷମ ଦେଉଛନ୍ତି, ଗୋଟିଏ ସିଦ୍ଧାନ୍ତ ଦେଉଛନ୍ତି। ସେଥିପାଇଁ ବାରମ୍ବାର କୁହାଯାଏ ଭକ୍ତ ବେଶଟା ସବଳ ରଖିବ। ସେ କହିଲେ କେବଳ ଭକ୍ତ ବେଶ ସଦ୍ଗତି ମାତ୍ର ଧାରଣା। ସିଦ୍ଧର୍ଷମୀ କହିଲେ ଯଦି ଭାବକୁ ଦେଖାଯିବ ତାହେଲେ ଶାସ୍ତ୍ର ସିଦ୍ଧାନ୍ତ ବିରୁଦ୍ଧ ହେଇଯାଉଛି ନା, ଭଗବାନ ଆଣି କହୁଛନ୍ତି କପଟୀ ଲୋକକୁ ମୁଁ ଭଲ ପାଏ, କପଟୀ ଲୋକ କେମିତି ଭଗବାନ ପାଖକୁ, ଏଇ ତ କପଟୀ ତାକୁ ଉଦ୍ଧାର କେମିତି କଲେ, ଏ ପୁଣି ଆସିଛି ମାରିବା ପାଇଁ ତାକୁ କେମିତି ଉଦ୍ଧାର କଲେ, କୌଣସି ସଙ୍ଗତ କରିପାରିବନି କି, ଭଗବାନ କଣ ଏଭଳି ବ୍ୟକ୍ତି କେବେ ଉଦ୍ଧାର କରନ୍ତି, କେମିତି ଉଦ୍ଧାର କଲେ ନା, ସଦ୍ଗତି କାହିଁକି ପାଇଲେ ପୁତ ନା, ଭକ୍ତ ବେଶ ତିଲକ ମାରିକି ଆସିଥିଲି, ଶାଢ଼ୀ ପିନ୍ଧିକି ଆସିଥିଲି, ବିଶ୍ୱାସ ଜନ୍ମିବା ପାଇଁ, କାହାର, ନନ୍ଦ ଯଶୋଦା ବ୍ରଜବାସୀମାନଙ୍କର ବିଶ୍ୱାସ ଜନ୍ମିବା ପାଇଁ, ଯେ ମୁଁ ରାକ୍ଷସୀ ନୁହେଁ କିନ୍ତୁ ଭକ୍ତ ବେଶରେ ଏତେ ମହିମା ଅଛି। ସେଥିପାଇଁ ତିଲକ ବହୁତ ସୁନ୍ଦର ଭାବରେ କରିବା ଦରକାର, ଲଜ୍ଜା ନାହିଁ, ତିଲକ ବହୁତ ସୁନ୍ଦର ଭାବରେ ବସ୍ତ୍ର ତୁଳସୀ ମାଳା ବସ୍ତ୍ର, ଭକ୍ତ ବେଶଟା ସୁନ୍ଦର ରହିବା ଦରକାର, ଯେ ଆମେ ଦାମିକା ଡ୍ରେସ୍ କଥା ପଢ଼ୁନି, ଧୋତି ପିନ୍ଧିବା, ଯେଉଁ ଭକ୍ତ ବେଶଟା ସବୁବେଳେ ସୁନ୍ଦର ରହିବ। ଜଣେ ଯଦି ଭକ୍ତର ବେଶକୁ ଭଲ ପାଉଛି ବି ସେ ଉଦ୍ଧାର ପାଇଛ, ଭକ୍ତ ବେଶଟା କାହା ବେଶ, ପ୍ରଭୁଙ୍କର ବେଶ ନା, ଆଉ ଭଗବାନ କଣ ଧୋତି ପିନ୍ଧନ୍ତି ନା ଆଉ କଣ ପିନ୍ଧନ୍ତି, ଦେଖିଲେ ଭଗବାନଙ୍କ କୋଉ ଫଟୋ, କୋଉ ବିଷ୍ଣୁ କଣ ହାଫ୍ ପ୍ୟାଣ୍ଟ ପିନ୍ଧୁଛନ୍ତି ନା ଫୁଲ୍ ପ୍ୟାଣ୍ଟ ପିନ୍ଧୁଛନ୍ତି ନା ନା କଣ ଏ ଜିନ୍ ପ୍ୟାଣ୍ଟ ବାହାରୁଛି, ବିଷ୍ଣୁ କଣ ପିନ୍ଧୁଛନ୍ତି, ଦେଖ ବିଷ୍ଣୁଙ୍କୁ ଦେଖ, କୃଷ୍ଣଙ୍କୁ ଦେଖ, ରାମଙ୍କୁ ଦେଖ, ସେ ଧୋତି ପିନ୍ଧିବେ। ତିଲକ କସ୍ତୁରୀ ତିଲକମ ଲଲା ଆଟ ପଟାଲେ, ତିଲକ ଲଗେଇବେ, ଏ ଭକ୍ତ ବେଶ ନା, ଆମେ ତାଙ୍କ ପାଖକୁ ଯିବା ନା, ଆମେ ତାଙ୍କର ବେଶ ଧୋଉଛେ, ତାଙ୍କର ଧର୍ମ ସବୁ ପାଳନ କରୁଛି। ପୁତନାକୁ ପ୍ରଭୁ ଉଦ୍ଧାର କଲେ ସିଦ୍ଧର ସ୍ୱାମୀ ପ୍ରଥମ ଟିକାକାର ଭଗବତ ଭଗବତ ଆବେଶ ସାଧୁ ସିଏ ସେ କହିଦେଲେ ନାଇଁ 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 କୌଣସି ଧାନ ତାଙ୍କର ଯୋଡ଼ି ହବନି ପୁତନା ପାଖରେ। ହୃଦୟ ଯାହାର ହୃଦୟ କପଟ ଅଛି ଭଗବାନ ଗୀତାରେ କଣ କହିଲେ ତାନ ହଂ ଦିଶ କୃଣାନ ସଂସାରେଷୁ ନରାଧମାନ କ୍ଷିପ୍ରାମି ଅଜସ୍ର ଅଶୁଭାନ ଆସୁରେ ଆସୁରେ ସେ ଯୋଗନିଶୁ ଯାହାଙ୍କ ସବୁ ଅସୁର ଗୁଣ ଅଛି ମୁଁ ତାଙ୍କୁ ମୁଁ ନିଜେ ଫୋପାଡ଼ିଦେବି ତାଙ୍କୁ ଅସୁର ଜୋନିକି ଅଶୁଭ ଜୋନି କହିଲେ ଦୁଇଟା ଅଶୁଭ ଜୋନି ଏଇ ପଶୁ ପକ୍ଷୀ ଅଶୁଭ ଜୋନି ଆଉ ଅସୁର ଜୋନିକି ପଠେଇ ଆଚ୍ଛା ସିଏ ପୁଣି କେମିତି ଅସୁରଟା ଉଦ୍ଧାର କରୁଛନ୍ତି ପୁଣି ଯାହାର ଭାବ ବିଲକୁଲ ଶୁଦ୍ଧ ନୁହଁ ତ ସବୁ ଅସୁରକୁ ଉଦ୍ଧାର କଲେ ଆଉ ବିଶେଷ କରି ପୁତନାକୁ କଲେ ଗୋଟିଏ ଅଲଗା ଅସୁରମାନେ ବ୍ରଜରେ ଯେତେ ଆସିଛନ୍ତି ତାଙ୍କୁ ସେମାନଙ୍କୁ ତ ଉଦ୍ଧାର କରିଛନ୍ତି କିନ୍ତୁ ଭକ୍ତ ବେଶରେ କିଏ ନଥିଲେ ଭକ୍ତ ବେଶରେ କିଏ ଥିଲେ କେବଳ ପୁତନା ପୁତନାର ଭାବ ବହୁତ ଅଶୁଦ୍ଧ ଭକ୍ତ ବେଶ ହଉ ସଦ୍ଗତି ଭକ୍ତର ମହିମା ବହୁତ ନା ସେଥିପାଇଁ କିଏ ବି ବୈଷ୍ଣବ ବେଶ ଧାରଣ କରିଛନ୍ତି ତାକୁ ଦେଖି ଆମେ ହାତ ଯୋଡ଼ିବା ଦରକାର ତାର ଯଦି କିଛି ଭୁଲ କର୍ମ କରୁ ସେଥିପାଇଁ କୃଷ୍ଣଦାୟ ଆମର ପ୍ରଥମ କାମ ଏଇଟା ସମ୍ମାନ ବୈଷ୍ଣବମାନଙ୍କୁ ଜଗତରେ ସାଧୁର ବେଶ ଭକ୍ତର ବେଶ ଧାରଣ କରିବା ଲୋକ ବହୁତ କମ୍ ତ ପୁତନାକୁ ଯେତେବେଳେ ଉଦ୍ଧାର ପ୍ରଭୁ କରୁଛନ୍ତି ଏଇଠି ସେ ତାର ତୁଳନା ଦେଉଛନ୍ତି କେମିତି ନା ପୀତ ସ୍ତନ ସହ ପ୍ରାଣେ କାଳ ନେବ ବୟସ୍ତନ ବିଶ୍ୱନାଥ ଚକ୍ରବର୍ତ୍ତୀ ଟୀକାରେ ଲେଖୁଛନ୍ତି ତୋକେନ ଜେନ ବାଲେନ ଈଶତ ମୁଦ୍ରିତ ଇକ୍ଷଣ ତୋକେନ ତୋକ ଅର୍ଥ ବାଲ ଜେନ ସେ ବାଳକ କଣ କରିଥିଲେ ଈଶତ ମୁଦ୍ରିତ ଟିକେ ଆଖି ଖୋଲିଥିଲେ ପୁରା ଯଦି ଖୋଲିଦେବେ ପୁତନା ରୂପଟା ପ୍ରକାଶ ପାଇଯିବ ଟିକେ ଚକ୍ଷୁ ଛୋଟ ପିଲା ଯେମିତି କାରଣ ପୁତନା ଭାବୁଥିଲେ ଇଏ ହେଉଛି ଛୋଟ ପିଲା ଅଜ୍ଞାନ ଯଶୋଦା ରୋହିଣୀ ପୁରା ଛାଡ଼ି ଦେଇକି ପଳେଇଗଲେ ଆଉ ପୁତନା ପୁରା ମା ଭଳି ପୁରା ଆକ୍ସନ କରୁଥିଲା ନା ବକ୍ଷକୁ ନେଇଗଲେ କାରଣ କାଳକୁଟ ବିଷ ଆଣିଛନ୍ତି କାଳକୁଟ ବିଷ ଆଣିଛନ୍ତି କୃଷ୍ଣଙ୍କ ମୁଖରେ ସେଟାକୁ ଦେବେ ଭଗବାନ ଯଦି ବିଷ ମିଶ୍ରିତ ସ୍ତନ୍ୟପାନ କଲେ ତାହେଲା କ୍ଷୀର ପିଇଲେ ତାହେଲେ ଆପଣ କ୍ଷୀର ଦେଲେ ଭଗବାନ ପାଇବେନି ପାଣି ଦେଲେ ପିଇବେନି ତାର ଭାବେ ତ ଅଶୁଦ୍ଧ ଥାଇକି ତାର ବେଶକୁ ଦେଖିକି ଖାଲି ଅନୁରୋଧ ଆପଣ ଦେଖିଲେ ଆପଣ ଭୋକ ଲାଗୁନଥିବ ଆପଣ ଜଣେ ଅନୁରୋଧ କରୁଛି ଟିକେ ଭାଇ ଟିକେ ଟିକେ ଖା ବେଳେବେଳେ ଗରିବ ଲୋକ ହେଇଥିବ ସିଏ ଯାହା ଦଉଥିବ ତାକୁ ଦେଖିଦେଲା ଇଏ ଖିଚୁଡ଼ି କରିଛି ନା ମତେ ଭୋକ ଲାଗୁନି ସିଏ ଏମିତି ଅନୁରୋଧ କରିବେ ଆପଣ କଣ କରିବେ ଟିକେ ଖାଇବେ ଅନୁରୋଧ କ୍ରମେ ଭୋଜନ କରୁଛ ପୁତନା ଭାବ ବିଲକୁଲ ଠିକ ନାହିଁ ଅନ୍ତର୍ଭାବ ବିଲକୁଲ ଠିକ ନାହିଁ କିନ୍ତୁ ଅନୁରୋଧ ସେ କୃଷ୍ଣ ଯେମିତି ରିକ୍ୱେଷ୍ଟ କଲା ଭଳିଆ କୃଷ୍ଣଙ୍କୁ ଲାଗୁଛି ଆରେ ମତେ କାରଣ ଇଏ ଚିନ୍ତା କରିକି ଆସିଛି ଭଗବାନ କେତେ ଭକ୍ତ ବତ୍ସଳ ମୁଁ ସ୍ତନ୍ୟପାନ କରେଇକି ମାରିବି ହଉ ତୁ ଜାଣିଛ ତ ସ୍ତନ୍ୟପାନ ଯାହାର ହୃଦୟ ସିଦ୍ଧାନ୍ତ ଲାଷ୍ଟକୁ ସେ ପ୍ରସଙ୍ଗର ଲାଷ୍ଟକୁ ସେ କହିବେ ଯିଏ ଭଗବାନଙ୍କୁ ପୂଜା କରୁଛି ତାର ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ପରୀକ୍ଷିତ ମୁଁ କଣ କୃଷ୍ଣଙ୍କର କୃପା କଥା କହିବି ଯିଏ ବାଲଘାତିନୀ ତାକୁ ଉଦ୍ଧାର କଲେ ବାଲଘାତିନୀ ମାନେ ବାଳକ ବାଳକୁ କିଏ ମାରନ୍ତି ଛୋଟ ପିଲାକୁ କିଏ ଭଲ ପାଏନି କହିଲେ ସଂସାରରେ ଛୋଟ ପିଲାକୁ କିଏ ଭଲ ପାଏନି ଯାହାର ହୃଦୟ ସବୁଠୁ କ୍ରୂର ବାଳକ କତିରେ କିଏ ନିଜ ପର କରନ୍ତି ସେ କାହାର ଛୁଆ ଲୋକ ଭଲ ପାଆନ୍ତି ସେ ବାଲଘାତିନୀ କିଏ ପୁତନା ଆଉ ରାକ୍ଷସୀ ତତ୍ ଏଇ ଗୋଟେ ଏଇଟା କିମୁତ ନ୍ୟାୟ କୁହାଯାଏ ଏଇଥିରୁ ଚିନ୍ତା କରିବେ ତାହେଲେ ଭକ୍ତର ସେବାଟାକୁ ଭଗବାନ ଗ୍ରହଣ କରନ୍ତି କି ନାହିଁ ଯଦି ବାଲଘାତିନୀ ହେଇକି ତାକୁ କୃଷ୍ଣ ଉଦ୍ଧାର କଲେ ଯଦି ଆସୁରୀ ଅସୁର ଜନ୍ମରେ ପ୍ରାପ୍ତ ହେଇ ଅସୁର କୂଳରେ ଜନ୍ମ ହେଇକି ତାକୁ ଉଦ୍ଧାର କଲେ ଆଚ୍ଛା ପୁଣି କଣ କରିଛି କପଟି ହେଇକି ତାକୁ ଉଦ୍ଧାର କଲେ ଆଉ କଣ ଦେଇଛି ଶ୍ରଦ୍ଧାରେ ଦେଇଛି କି ନାଇଁ ଶ୍ରଦ୍ଧାରେ ଦେଇନି ତାକୁ ଉଦ୍ଧାର କଲେ ପୁଣି କଣ ଦେଇଛି ବିଷ ମିଶ୍ରିତ ସ୍ତନ୍ୟ ଦେଉଛି ତାକୁ ପାନ କଲେ ତାର ଯଦି ଭକ୍ତ କିଛି ଦବ ଭକ୍ତ ବା ଭକ୍ତ ହେଇଗଲାଣି ସେ ଅସୁର ନୁହେଁ ତାର ଭକ୍ତ ଯଦି କିଛି ଦଉଛି ଶ୍ରଦ୍ଧାରେ କୃଷ୍ଣ ଗ୍ରହଣ କରିବେ କି ନାହିଁ ସେଟା ଭକ୍ତ ସମାଜ ଚିନ୍ତା କରିକି ଦେଖୁ କୃଷ୍ଣ ଯଦି ଦଉ ବେଳେ ଭକ୍ତ ଚିନ୍ତା କରନ୍ତି ଭଗବାନ କ'ଣ ସେଥିରେ ଖାଉଛନ୍ତି, ଭଗବାନ କ'ଣ ଗ୍ରହଣ କରୁଛନ୍ତି, ଆମର ଯଦି ବିଶ୍ୱାସ ନାହିଁ ଭଗବାନଙ୍କର କେମିତି ଗ୍ରହଣ କରି ଭାବଟା କେମିତି ଏଇପାଇଁ ଆଚାର୍ଯ୍ୟ ଟୀକାରେ ସବୁ ଲୋଚନ ଦେଇଦେଇଛନ୍ତି। ଦେଖ ତୁମେ ତୁମେ କ'ଣ ଚାହୁଁଛ, ସୁଖଦେବ କ'ଣ ପରୀକ୍ଷିତ କହୁଛନ୍ତି, ଦେଖ ପରୀକ୍ଷିତ କିଭଳି ଗତି ତାଙ୍କର ହେଇଗଲା, ଭାବ କ'ଣ ଥିଲା, ବିଲକୁଲ ଠିକ ନଥିଲା, ତାଙ୍କର ଉଦ୍ଧାର ହେଇଗଲା। ତାହେଲେ ଯିଏ ଭାବରେ ଟିକେ ଦେବ, ଭକ୍ତ 10 ବର୍ଷ 20 ବର୍ଷ ଭୋଗ ଲଗାଉଛି, ଯିଏ 5 ବର୍ଷ ଭୋଗ ଲଗେଇଲାଣି, ସେ କ'ଣ ଗୋଟିଏ ଦିନ କୃଷ୍ଣ କହୁନଥିବ, କୃଷ୍ଣ ଟିକେ ଆପଣ ଆଜି ଟିକେ ଖାଆନ୍ତୁ ଗୋଟେ ଆଇଟମ୍ କହୁନଥିବ, ସବୁଦିନ ଏମିତି ଏ ଟାଇମ ହେଲାଣି ଭୋଗ ଲଗେଇଦେବି ମୁଁ ଶୀଘ୍ର ଖାଇକି ଯିବି, କହୁଦିନି କ'ଣ ସେ ସରିଲା ଭୋଗ ଲଗାଅ ମୁଁ ପ୍ରସାଦ ପାଇକି ଯିବି, ଏମିତି ଏମିତି ସବୁଦିନ ଯାଉଛି। ଆଚ୍ଛା ଗୋଟିଏ ଦିନ କ'ଣ ସେ ମାତାଜୀ ହୁଅନ୍ତୁ କି ପ୍ରଭୁଜୀ ହୁଅନ୍ତୁ ଭୋଗ ଲଗେଇଲା ବେଳେ କୃଷ୍ଣ କହୁନଥିବେ ପ୍ରଭୁ ଆଜି ଟିକେ ଏଇଟା ଟିକେ ଚାଖିବେ କି ଖାଇବେ, କେବେ କହୁନଥିବେ, ଗୋଟେ ଦିନ ତ ଭଗବାନ ସ୍ୱୀକାର କରିନେଲେ ହେଲା ଉଦ୍ଧାର ପାଇଗଲ। ଆମର କ'ଣ ଆମ ତରଫରୁ ବହୁତ ଅବିଶ୍ୱାସ ରହୁଛି କୃଷ୍ଣଙ୍କ ପ୍ରତି, କୃଷ୍ଣ କିନ୍ତୁ କରୁଣା ସିନ୍ଧୁ, କେବେ ବି ଭକ୍ତ କାହିଁକି ନିରାଶ ହୁଏନି। ଆମେ ସବୁବେଳେ ସଂସାର ଲୋକ, ସଂସାର ରହୁଛେ, ଶରୀର ରହୁଛେ, ବିଭିନ୍ନ ସମସ୍ୟା ରହୁଛେ, ଭାବ ଶୁଦ୍ଧ ରହୁନି, କିନ୍ତୁ ଆମେ ସବୁବେଳେ ଲାଗି 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 ପଛେ ପଛେ ରହିବା ଦରକାର, କାହିଁକି ନା ଦିନେ ନା ଦିନେ ମହତଙ୍କ କୃପାରୁ, ନା ପ୍ରଭୁଙ୍କ କୃପାରୁ, ସାଧୁଗୁରୁଙ୍କ କୃପାରୁ ଗୋଟିଏ ଦିନ ଯଦି ଭାବ ଶୁଦ୍ଧ ହେଇଗଲା, କେତେବେଳେ ଚକ୍ଷୁରୁ ଟିକେ ଲୋତକ ଆସିଗଲା, ପ୍ରଭୁ ମୁଁ ହେଉଛି ଆପଣଙ୍କର, ଭଗବାନଙ୍କୁ ପାଇବା ପାଇଁ ବେଶୀ ସମୟ ଦରକାର ନାହିଁ, ଏ ଭାବଟା ସେ ସ୍ଥିତିଟା ଯିଏ ଆପଣ ଟିକେ ସଂଗ୍ରାମ କରିବାକୁ ପଡ଼େ। ଯିଏ କୋଟିପତି ଆମେ ଦେଖିଦେଉଛେ, ସେ କୋଟିପତିରେ ଦେଖିଦେଲେ କ'ଣ, ଆମେ ଖାଲି ତା କୋଟିପତିରେ ଦେଖୁଛେ ନା, ତା ପଛରୁ ଯେଉଁ ଖଟି ଖଟିକି ଆସି ଆଜି କୋଟିପତି ସେଇଟାକୁ ଦେଖା ହେବ, ଆମେ ସେଇଟାକୁ ଦେଖୁନି ନା, ଆମେ କହୁଛୁ କ'ଣ ମୁଁ ପୁରା ରାତାରାତି ଭଗବାନ ପାଇଯିବି, ନାଇଁ ନାଇଁ ହବନି, ସେ ହୃଦୟକୁ କିନ୍ତୁ ଲାଗି ଲାଗି ରହିବାକୁ ପଡିବ। କାହା ସାଙ୍ଗ ଲାଗି ଲାଗି ରହିବାକୁ ପଡିବ, ହରି ଭଜନରେ ସାଧନ ସବୁ କେତେବେଳେ ଉତ୍ସାହ ଆସିବ, କେତେବେଳେ ନିଶ୍ଚୟ ଆସିବ, ନିରୁତ୍ସାହ ଆସିବ, କିନ୍ତୁ ଲାଗି ଲାଗି ରହିବାକୁ ପଡିବ। ସଜ୍ଜେତ କୁହାଯାଏ ସଂସ୍କୃତରେ, ତତ୍ତ୍ୱ ଦୁଃସଙ୍ଗ ସୂର୍ଯ୍ୟ ଶସୁ ସଜ୍ଜେତ ବୁଦ୍ଧିମାନ, ସାଧୁସଙ୍ଗ କେବଳ ଦୁଃସଙ୍ଗ ଛାଡ଼ିଦେଲେ ଭଜନ ହୁଏ ନା, ଆମେ ମାଛ ମାଂସ ଖାଇବାନି, ଖରାପ ଲୋକ ସାଙ୍ଗେ ମିଶିବାନି, ଆମେ ଭଦ୍ର ହେଇକି ରହିପାରିବା, କିନ୍ତୁ ଭଜନ ହବନି, ଭଜନଟା ଅଲଗା ଜିନିଷ, ଭଜନଟା ସଙ୍ଗରେ ହୁଏ। ଗୁରୁଦେବ ସେଥିପାଇଁ କୁହନ୍ତି, କେବେ ତୁମେ ଚୈତନ୍ୟ ମହାପ୍ରଭୁ ଦେଖିଛ ଏକାକୀ ବସି କେଉଁଠି ଭଜନ କରୁଛନ୍ତି, ସବୁବେଳେ ସଙ୍ଗରେ, କାହିଁକି ଆମର ବା ସ୍ୱାଭାବିକ ଆସକ୍ତିଟା ନାହିଁ, ଆମେ କାହାର ଆସକ୍ତି ଦେଖିଲେ କିଏ ଜପ କରିବା ଆରମ୍ଭ କଲେ ଆମର କ'ଣ ପଡିବ, ରେ ମୋର ମାଳାଟା ସରିନେଇରି ନା କ'ଣ ଭାବିଲେ, କିଏ ଜପ ମାଳା ବାହାର କଲେ ମାଳା କେତେ ମାଳା ହେଇଥିବ ସକାଳେ କରିଥିବ ତାପରେ ରଖିଦେଇଥିବ ଆଉ ମନେ ନଥିବ, କିଏ ମାଳା ବାହାର କରି ମୋର ମାଳାଟା ବାକି ରହିଛି, ଦେଖିଲ କିଏ ଭକ୍ତି ଆରମ୍ଭ କଲେ ଭାଗବତ ପଢ଼ିଲେ ଆପଣ କ'ଣ ଇଚ୍ଛା ହବ, କେତେଦିନ ଭାଗବତରେ ପଢ଼ି ପଢିବା, ଆମର ସ୍ୱାମୀ କି ଆସକ୍ତି ନାହିଁ ନା ଆମେ ଅନ୍ୟର, ସେଥିପାଇଁ ଆଚାର୍ଯ୍ୟମାନେ ଆମ ଗୋଷ୍ଠୀ ନନ୍ଦି କରିଦେଇଗଲେ, ତ ଗୋଷ୍ଠୀରେ ରୁହ, ଗୋଷ୍ଠୀରେ ଗୋଟିଏ ଜିନିଷ ଯିଏ ଉତ୍ସାହୀ ଭକ୍ତ ତାର ସଙ୍ଗ କରିକି ଚାଲ, ଯିଏ ନିରୁତ୍ସାହିତ ଯିଏ କରୁନି ତାକୁ ଦେଖନି, ତୁମେ ଧନୀ ହବ ନା ଧନୀ ଲୋକ ଦେଖିବ, ଗରିବ ଲୋକ ହିଁ ଦେଖୁଛ, କିଏ ଭଜନ ନ କରୁଛି ଆମର ଦେଖିବା ଲକ୍ଷ୍ୟ ନୁହେଁ, କିଏ ଭଜନ କରୁଛି ସେଇଟାକୁ ଅନେଇକି ଚାଲିବା, ଭକ୍ତିରେ ସବୁବେଳେ ଉତ୍ସାହ ଆସିବ ଭାଙ୍ଗିଯିବ, ଏଇଟା ହବ କେତେବେଳେ ବିଷୟ ସହିତ, ଏସବୁ ଷ୍ଟେଜ୍ ମାଧବଜୀ କାଦମ୍ବିନୀ ବର୍ଣ୍ଣନା କଲେ, କେତେବେଳେ ବିଷୟ ଆପଣଙ୍କୁ ପରାସ୍ତ କରିଦେବ, କାମ ଦାମ ଭଲ ମନ୍ଦ ଟଙ୍କା ପଇସା ଏସବୁ ଚିନ୍ତା କରିଦିବ, କେତେବେଳେ ଆପଣ ବି ତାକୁ ସବୁ କହିବେ ଯାହା ପଡ଼ୁଛି ପଡ଼ୁ ମୁଁ ଠାକୁରଙ୍କୁ ଡାକିବି, ଏଇଟା ହବ, ଏଇଟା ବିଷୟ ସଙ୍ଗମା କୁହାଯାଏ, ଏ ଷ୍ଟେଜ୍ ଗୋଟେ ଆସେ ଜୀବନରେ, କିନ୍ତୁ ସବୁଦିନ ଆମକୁ ପଛରେ ପଛରେ ଲାଗି ଲାଗି ରହିବାକୁ ପଡ଼ିବ, ନାହିଁ ମୁଁ ଯେତେ କଷ୍ଟ ହେଲେ ବି ମାଳାଟା ସୋଳମାଳା ଜପ ସାରିବି, ଯେତେ କଷ୍ଟ ହେଲେ ଭାଗବତ ଟିକେ ପଢ଼ିବି, ଯେତେ କଷ୍ଟ ହେଲେ ଠାକୁରଙ୍କର ଆରତି ଟିକେ କରିବି, କାହିଁକି ନା ଏ ଅଭ୍ୟାସଟା ଥିଲେ ଦିନ ଆସିବ, ଦିନେ ବି ବ୍ୟାକୁଳତା ଆସିବ, ଠାକୁରଙ୍କ ଭାବରେ ଆମେ ଡାକିବା, ମୋର ଜୀବନ ଚାଲିଗଲା ପ୍ରଭୁ, କେବେ ଆଗରୁ ମୁଁ ସେତେବେଳେ ବୃନ୍ଦାବନରେ ଥିଲି, ଡ୍ରେସ୍ ପାଇଁ ଯାଉଥିଲି, ହେଡ୍ ପୂଜାରେ ଥିଲି ସେତେବେଳେ, ଭୁବନେଶ୍ୱର ମନ୍ଦିର ଯେତେବେଳେ ହେଡ୍ ପୂଜାରେ ଥିଲି, ମୁଁ ଡ୍ରେସ୍ ପାଇଁ ଯାଏ, ଡ୍ରେସ୍ ପାଇଁ ଗଲେ ମୁଁ ସେତେବେଳେ ମୁଁ ଟିକେ ପଇସା ନଷ୍ଟ କରେନି, ମୋର ସ୍ୱଭାବ ସେୟା, ଲକ୍ଷ୍ମୀ କେବେ ନଷ୍ଟ କରିନି, ମୁଁ ନିଜେ ରହିକି ଡ୍ରେସ୍ ସାଇକେଲ ଧରିକି ଯିବି, ସେ ଡ୍ରେସ୍ ଦୋକାନ ପିଲା କତିରେ ବସିବି, ସେ ବୁଣିବେ, 15 ଦିନ ପାଖାପାଖି ମୁଁ ରହିକି ମୁଁ ସବୁ କମ୍ପ୍ଲିଟ୍ କରିକି ଆସେ। ସେ ସମୟରେ ବୃନ୍ଦାବନରେ ମୁଁ ସେ ଖବରଟା ଶୁଣୁଥିଲି, ଲୋକମାନେ ମାନେ ସେ ଜଣେ ସାଧୁ ଥିଲେ, ଆମେ ଯେଉଁ ସେବାଟା କରିକି ତତ୍କ୍ଷଣାତ୍ ଆମେ ଚାହୁଁଛେ ମୋର ଗୋଟେ ଶୁଦ୍ଧ ଅବସ୍ଥା ଆସିଯାଉ। ଆରେ ଆମେ ଶୁଦ୍ଧଟା ଆମେ ତ ନିଜେ ହେଇପାରିବାନି, ଭଗବାନ ଆମକୁ ଶୁଦ୍ଧ କରି। ବଡ଼ ଲୋକ କତିରେ ଆମେ ଆଉ କ'ଣ, ବଡ଼ ଲୋକ କତିରେ ଛୋଟ ହେଇକି ସବୁବେଳେ ରହିବାକୁ ପଡ଼ିବ, ହାତ ପାତିକି ରହିବାକୁ ପଡ଼ିବ। ଯେତେବେଳେ ସେ ଚାହିଁବେ ଆମକୁ କରିବେ, ଆମେ ଆଉ କ'ଣ କରିବା, ଛାଡ଼ିବାନି। ବଡ଼ ଲୋକ ଓଡ଼ିଆରେ ଗୋଟେ ନାହିଁ, ବଡ଼ ଲୋକ ହବା ନହେଲେ ବଡ଼ ଲୋକ ପାଖରେ ରହିବା। ଆମେ ତ ବଡ଼ ଲୋକ ହେଇପାରିବାନି, ବଡ଼ ଲୋକ ପାଖରେ ସବୁବେଳେ ରହିବା। ବାବା ଶୁଦ୍ଧ ଅଶୁଦ୍ଧ ମୁଁ ତ ଆପଣଙ୍କର ତିଳକ ଲଗେଇଛି, ମାଳି କରୁଛି, ଭଜନ କରୁଛି, ମୋର ସୁଖ ଆସୁ ଦୁଃଖ ଆସୁ ମୁଁ ଆପଣଙ୍କର ଆଉ କୁଆଡ଼େ ଯିବି, ଆପଣ ଦ୍ୱାରା ଛାଡ଼ିକି ମୁଁ କୁଆଡ଼େ ଯିବି। କୁକୁର ଡକୁ ଆପଣ ବାଡ଼େଇଲେ ସେ ପଳେଇବ, ପୋଷା କୁକୁର ପିଟନ୍ତୁ ଦେଖିବେ ସେ କୁଆଡ଼େ ଯିବ, ମାଲିକ ବାଡ଼ି ଉଠେଇଲେ କାଁ କାଁ ହବ, ନ ଖାଇଥିଲେ ବି ସେଠି ପଡ଼ିକି ରହିବ, ତା ପିଲା ଛୁଆକୁ ଦେଖିକି କାନ୍ଦିବ, କିନ୍ତୁ ସେ ଛାଡ଼ିକି ଯିବନି। ଆମେ କ'ଣ, ଆମର କୁକୁର ଯେଉଁ ଗୁଣ ଆମର ବି ନାହିଁ, ଆମର ଅସୁବିଧା ସୁବିଧା ହେଲେ ଆମେ ପ୍ରଭୁଙ୍କୁ ଛାଡ଼ିଦେବା, ଭଜନ ଛାଡ଼ିଦେବା। ନାଇଁ ଲା ଭଜନ ପଥଟା ସେମିତି ନୁହେଁ, ସେ ବୃନ୍ଦାବନ କଥା କହୁଥିଲି, ସେ ବାବା ଥାନ୍ତି ଏ ଜାଗାରେ ମୁଁ ଏମିତି କହିଛି, ମନେ ଏଇ ହଠାତ୍ କାଇଁ ମନେ ପଡ଼ିଲା ସେ ବାବା କଥା, ସେ ନନ୍ଦଗ୍ରାମ ଯେଉଁଠି ଅଛି ସେଠି ରୁହନ୍ତି। ନନ୍ଦଗ୍ରାମରେ କିଏ ଅଛନ୍ତି, କୃଷ୍ଣ ବଳରାମ, ଆପଣ ଦେଖିଥିବେ ଗଲେ ନନ୍ଦଗ୍ରାମରେ କୃଷ୍ଣ ବଳରାମ ଅଛନ୍ତି। ସେ କ'ଣ କରନ୍ତି ନା, ଫୁଲ ଆଣିକି ସବୁବେଳେ କୃଷ୍ଣ ବଳରାମ ପାଇଁ ଦୁଇଟା ମାଳା କରିକି ଦିଅନ୍ତି, ଜୀବନସାରା ଖାଲି ମାଳା କରିକି ତାହା ଦିଅନ୍ତି, କୃଷ୍ଣ ବଳରାମ ମାଳା ପିନ୍ଧିବେ ଦିଅନ୍ତି ଦିଅନ୍ତି। ବୁଢ଼ା ହେଇଗଲେ ତା ମନ ଗୋଟେ ଆସିଲା, ମୁଁ ଜୀବନସାରା ମାଳା ଦେଲିନି, ବୃନ୍ଦାବନରେ ରହିଲି, ବୁଢ଼ା ହେଇଗଲି, ପୁରା ସାଧୁ ହେଇକି ବୁଢ଼ା ହେଇଗଲି, ଟିକେ ଠାକୁର ଟିକେ ଦର୍ଶନ କାହିଁ ଦେଲେନି, ମାଳାଟା ଦିଆ ହଉଛି ନା, ଭଗବାନ ଦେଖୁଛେ ଆମେ ଆଉ କ'ଣ, ଆମେ କ'ଣ ଚାହୁଁଛେ, ମୁଁ ପୁରା ଭଗବାନ ଦେଖିଦେବି ଠାକୁର ଆଗକୁ ଚାଲି ଆସିବି, ମୁଁ ଆରେ ସେଇଟା ସେଇଟା ହେଇଗଲି, ତୋର ତୁ ଠାକୁରଠୁ ବଡ଼ ବୋଲି ମନେ କରିବୁ। ଭଗବାନ ଜାଣିଛନ୍ତି ନା, ଭଗବାନ ଦର୍ଶନ ଦେଉଛନ୍ତି, ଆମ ସେବାଟାକୁ ସ୍ୱୀକାର କରୁଛନ୍ତି ନା, ଗୋଟେ ଯିବ ଏତେ ଶ୍ରମ କରିକି ରୋଷେଇ କରିକି ବନେଇ ଦେଲା, ଭଗବାନ କ'ଣ କାଠ ପାଷଣ ହେଇଛନ୍ତି, ଭଗବାନ ଗ୍ରହଣ କରିବେନି। ଜଣେ ଭକ୍ତ ଫୁଲ ତୋଳିକି କେତେ କଷ୍ଟରେ ଗୋଟେ ଗଛର ପାଣି ଦେଇକି ସେ ଗୋଟେ ଫୁଲ ଆଜି କଲା, ଆଜି ଠାକୁରଙ୍କ ହାତରେ ଦେଉଛି, ଭଗବାନ ଗ୍ରହଣ କରିବେନି, ସେଟା ଭକ୍ତ ବିଶ୍ୱାସ କରୁନି, ଏଇଟା ଆମର କମେ, ଭଗବାନ କିନ୍ତୁ ବିଶ୍ୱାସ କରୁଛନ୍ତି ମୁଁ ଗ୍ରହଣ କରିଛି। ଆମର ସାଧୁସଙ୍ଗ ଅଭାବରୁ ଆମେ ବିଶ୍ୱାସ କରିପାରୁନି, ଆମେ ଭକ୍ତ ଷୋଳମାଳା ଜପ କରୁଛି, ତା ଭିତରେ କ'ଣ ଦୁଇଟା ଚାରିଟା ନାମରେ ସେ ବ୍ୟାକୁଳତା ଆସୁନି, ସେତିକି ଭଗବାନ ଗ୍ରହଣ କରୁଛି, ନହେଲେ ସେ ବଞ୍ଚିକି ରହୁଛି କେମିତି, ମାୟାର କେତେ ପ୍ରଭାବ ତାକୁ ଟାଣି ନେଇ କୁଆଡ଼େ ଫୋପାଡ଼ି ଦେବ, ମନ ବିଷୟ କୁଆଡ଼େ ଟାଣି ନେଇ ପଳେଇବ। ଯୋଗୀମୁନି ମାନେ ହଜାର ହଜାର ବର୍ଷ ତପସ୍ୟା କଲା ପରେ ସେମାନେ ପଥ ଭ୍ରଷ୍ଟ ହେଇଯାଉଛନ୍ତି, ବଞ୍ଚି କେମିତି ରହିଛି, ତାର କିଛିଟାକୁ ଭଗବାନ ଗ୍ରହଣ କରୁଛନ୍ତି, ଆମର ବିଶ୍ୱାସ ନାହିଁ। ସେ ବାପା କହିଲେ କ'ଣ, କୃଷ୍ଣ ବଳରାମ ଇଏ କୃପାଳ ମହନ୍ତି ନନ୍ଦଗାଁ, ମୁଁ ରାଧାରାଣୀ ପାଖକୁ ପଳେଇବି, ସବୁ ଶୁଣିଛି ମୁଁ, ରାଧାରାଣୀ ହେଉଛନ୍ତି ଭାରି କୃପାମୟୀ, ଏ ପାଖରେ ମୁଁ ପଳେଇବି, ବୁଢ଼ା ବୁଢ଼ା ହେଇଗଲେଣି, ତେଣୁ ତାର ମାଳ ତାର ଝିଅ ଗୁନ୍ଥିବ ଗୁନ୍ଥିବ, ମୁଁ ତ ବୁଢ଼ା ହେଇଗଲେଣି, ଗୋଟେ ଦର୍ଶନ ଟିକେ ପାଇଲିନି, ଲାଭ କ'ଣ ହେଲା, ମରିଯିବି ଆଉ କେତେ ଦିନ ପରେ ଆଉ। ଆଚ୍ଛା ସେ ଏତେ ଦିନ ଯେଉଁ ମାଳ ଗୁନ୍ଥିକି ଦେଲା, ତା ସେବାଟା ଭଗବାନ ଗ୍ରହଣ କରୁଛନ୍ତି ନା, ଆଉ ସେ ଚାହୁଁଛି କ'ଣ, ମାନେ ମୁଁ ତା ଫଳଟାକୁ ଦେଖିବି, ଆରେ ଆମର ଫଳ ଦେଖିବାର କ'ଣ ଅଛି, ସେ ଭକ୍ତିମୟ ଠାକୁର ମନା କଲେ ନା, ଆଉ ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି, ତୁମାର ସଂସାର ଆମେ ବିଷୟ ପ୍ରହରୀ, ମୁଁ ପ୍ରହରୀ ଭଳିଆ ଆଉ ସିକ୍ୟୁରିଟି ଗାର୍ଡ ଭଳିଆ, ଭଲ କ'ଣ ମନ୍ଦ କ'ଣ ମୁଁ ଠିକ୍ କରୁଛି ଭୁଲ କରୁଛି ମୁଁ କ'ଣ ଜାଣେ, ମୁଁ ଆପଣଙ୍କ ସେବାଟା କିନ୍ତୁ କରୁଛି, ସେଥିରେ ଆପଣ ଖୁସି କି ନାହିଁ ମୁଁ କ'ଣ ଜାଣିବି, ଆପଣ ବଡ଼ ଲୋକ ମୁଁ କ'ଣ ଜାଣିବି। ଆଉ ସେ ବାହାରିକି ପଳେଇ ଯାଉଛନ୍ତି କିଏ, ବାବା ବାହାରିକି ବେଡ଼ିଙ୍ଗ ଧରିକି, ତାଙ୍କର ବେଡ଼ିଙ୍ଗ କ'ଣ ହେତେବେଳେ ତାଙ୍କର ଛୋଟ ଯାହା କଥା କୌପିନ ଯାହା ଥିବ ଧରିକି ବାହାରିକି ଆଇବି, କହିଲେ ଯାଇ ଆଉ ଏଠି ରହିବିନି, କେଉଁଠି ନନ୍ଦଗାଁ ରହିବିନି, କେଉଁଠି ରହିବି ବର୍ଷଣାରେ, ଆସି ତ ଠିକ ସୀମା ନନ୍ଦଗାଁ ସୀମା ପାର ହେଇଛନ୍ତି, ଗୋଟେ ଛୁଆ ଆସିକି ଅଟକିଲା, ଧୀରେ ଛୁଆ ଚାଲିଲେ, କୁଆଡ଼େ ବାବା କୁଆଡ଼େ ଯାଉଛ, ନା ମୁଁ ଆଉ ଏଠି ରହିବିନି, ରହିବିନି କୃଷ୍ଣ ବଳରାମ ନା ପଚାରିଲେ କେଉଁଠି ତୁମେ କ'ଣ କାହିଁକି ଯାଉଛ, କ'ଣ ନା ମୁଁ ବର୍ଷଣାରେ ଆଜିଠୁ ରହିବି, କାରଣ ସମସ୍ତେ ବହୁତ ବର୍ଷର ସାଧୁ ରୁଟି ମାଗିକି ଖାଆନ୍ତି, ଛୋଟ ଛୋଟ ବାଳକ ଭଳିଆ ଆସି ତାଙ୍କୁ ପଚାରୁଛନ୍ତି ନା କାହିଁକି, ନା ନା କୃଷ୍ଣ ବଳରାମ ମୁଁ ଜୀବନ ସାରା ଫୁଲ ଗୁନ୍ଥିକି ଦେଲି, କାହିଁ ଟିକେ ମୋତେ ଦର୍ଶନ ଦେଲେନି, ସେ ଦୟାମୟ ନୁହନ୍ତି, ମୁଁ ଯାଉଛି କୃପାମୟ ରାଧାରାଣୀଙ୍କ ପାଖକୁ। ଯେତେ ବୁଝେଇଲେ କହିଲେ ନାଇଁ ବାବା ତୁମେ ଛାଡ଼ିକି ଯାଆନି, ତୁମେ ଟିକେ ରୁହ, ଇଏ ହଉଥିଲେ ବାଳକ ଆଉ କ'ଣ, ଆମ ଗାଁ ରହୁଥିଲ, ଭଲ ଲାଗୁଥିଲା, ରୁଟି ମାଗିକି ଖାଉଥିଲ, ଯେତେ ବୁଝାଉଛି ନା ମୁଁ ତ ରହିବିନି ଆଉ, ଜୀବନ ମୋର ସରିବାକୁ ବସିଲାଣି, ମୋ ଜୀବନଟା ବୃନ୍ଦାବନରେ ଦେଇଦେଲି, କୃଷ୍ଣ ବଳରାମଙ୍କ ଫୁଲମାଳ ଗୁନ୍ଥିକି ଟିକେ ଦର୍ଶନ ପାଇଲି, ମୋର ଲାଭ କ'ଣ ଅଛି, ଠାକୁରଙ୍କ ଦର୍ଶନ କ'ଣ, ଇଏ ତାଙ୍କୁ ମାଳ ଦଉଛ କରିକି, ସେ ଜାଣିନାହାନ୍ତି, ଆମର କ'ଣ ଜାଣିବାର ଅଛି, ଆମର କି ଜାଣିବାର ନାହିଁ, ଭଲ ମନ୍ଦ ଆମେ କ'ଣ କରିବୁ, ଆମେ କରୁଛୁ ତାଙ୍କ ପାଇଁ, ଆମେ ନିର୍ମଳ ମନରେ କରୁଛୁ, ସେ ତାଙ୍କର ଗ୍ରହଣ କଲେ କି ନାହିଁ ସେ ଜାଣିଛନ୍ତି, ଠିକ ଫଳ ଦେବେ କି ନାହିଁ ସେ ଜାଣିନାହାନ୍ତି, ଯେତେ ବୁଝେଇଲେ ଯେତେବେଳେ କିଏ ବୁଝୁଛନ୍ତି? ଇ କୃଷ୍ଣ ବଳରାମ ବୁଝୁଛନ୍ତି, ଆଉ କିଏ ନୁହନ୍ତି? ସିଏ ବୁଝେଇବେ ଯେତେବେଳେ କିଏ ନ ବୁଝିବ? ତୁ ଇଏ ବୁଝିବାକୁ ରାଜି ନା, ନା ମୁଁ ପଳେଇବି ତ? କୃଷ୍ଣ ବଳରାମ ଚିନ୍ତା କଲା, ଆରେ ଇଏ ପଳେଇଗଲା, ଇଏ ପଳେଇ ଆସିବନି, ମୋତେ ବଦନାମୀ କରେ ଯାଇକି ସବୁଆଡ଼େ, ଦେଖ ଏ ମୁଁ ଜୀବନ ସାରା ଫୁଲମାଳା ବୁନ୍ଦିକି ଦେଲି, ମୋତେ ମୋତେ ଖାଟିକି ଦେଲେନି, ଆସିକି କ'ଣ ଛାଡ଼ିବେ? ସେ ବାବାଜୀ ଲୋକ ବାବାଜୀଙ୍କୁ ମୁଣ୍ଡରେ ଯାହା ପଶିବେ ସେଇଆ କହିବେ ସବୁ, ଏ ଯାଇକି ପୁଣି ରାଧାରାଣୀଙ୍କ ଧାମରେ କହିବ, ଦେଖ ଜୀବନ ସାରା ଫୁଲ ବୁନ୍ଦିଲି, କୃଷ୍ଣ ବଳରାମ ମନ୍ଦିର ମୋତେ ଦର୍ଶନ ଦେଲେନି, ମୁଁ ପଳେଇ ଆସିଛି। ଫେର କୃଷ୍ଣ ବଳରାମ ଯେଉଁ ସ୍ୱରୂପରେ ଯେଉଁ ମାଳା ଯେମିତି ପିନ୍ଧାନ୍ତି ତାଙ୍କ ଆଗରେ ଠିଆ ହେଲେ, ସେ ଠିଆ ହେଲେ ରୂପ ଦର୍ଶନ କଲେ ପ୍ରାଣ ଛାଡ଼ିଲେ ଆଉ କଣ, ସାଙ୍ଗେ ସାର ଛାଡ଼ି ଛାଡ଼ି ଚାଲିଗଲା। ଜୀବନର ଶେଷରେ ଯାଇକି ଦେଖା ମିଳୁଛି, କିନ୍ତୁ ଯିବ କଣ ହୃଦୟ ଭଗବାନ ମୋତେ ଦେଖା ଦେବେ କି ନାହିଁ, ଭଗବାନ ମୋତେ ମୁଁ ପାଇବି କି ନାହିଁ, ଆରେ ସେ ଆଶା ଆମେ କାହିଁ କରିବା? ଆମେ କେବଳ ନିର୍ମଳ ମନରେ ତାଙ୍କର ଭଜନ ତାଙ୍କର ସେବା କରିକି ଚାଲିବା, ଲାଗିକି ରହିବାକୁ ପଡିବ ନା, ଆଉ ଭଜନ ପଥରେ ଲାଗିକି ରହିବାକୁ ପଡିବ। ବାଧା ବିଘ୍ନ ଯେତେ ଆସୁ, ଶହ ଶହ ବାଧା ବିଘ୍ନ ଆସୁ, ଆଉ ବହୁତ ଗଞ୍ଜଣା ଆସିବ, ଗଞ୍ଜଣା କଣ କୁହନ୍ତି, ଅପବାଦ ବି ଆସିବ, ବହୁତ ବିରୋଧ ଆସିବ। ଯେତେବେଳେ ଭକ୍ତ ଆପଣ ନଥିବେ ସଂସାରରେ, ସେତେବେଳେ ଆପଣ ମଦ ମାଂସ ଖାଉଥିବେ, ଅସତ ରାସ୍ତାରେ ଥିବେ, ସେତେବେଳେ ବହୁ ବନ୍ଧୁ ରହିବେ, ଯେତେବେଳେ ଧର୍ମପଥକୁ ତୁମେ ଆସିବ ତୁମ ପାଖରେ କେହି ରହିବେ, ଧର୍ମପଥରେ ଏକାକି ଚାଲିବାକୁ ପଡେ, ତୁମକୁ କେହି କେହି ପସନ୍ଦ କରିବେନି, କିଏ ଭଲ ପାଇବେ, ସବୁ ବିରୋଧୀ ହେଇଛି। ଆମେ ସମସ୍ତେ ବିରୋଧୀ ହେଲେ ଆମର କିଛି କ୍ଷତି ହବନି। ଆମେ କାହା ପାଇଁ ଆମେ ବିରୋଧୀ ହେଇଛେ? ଆମକୁ ଯଦି କିଏ ବିରୋଧୀ କରୁଛି କାହା ପାଇଁ? କୃଷ୍ଣଙ୍କ ପାଇଁ ନା। ରକ୍ଷାଦାନ କିଏ କରିବେ? ସିଏ କରିବେ। ଆଉ ଯଦି ଆମେ ସମସ୍ତଙ୍କ ସାଙ୍ଗରେ ବନ୍ଧୁ ରଖିବା, କୃଷ୍ଣଙ୍କ ଭଜନ କରିବାନି, ତାହେଲେ ସିଏ ଆମକୁ ରକ୍ଷା କରିପାରିବେ କି? ଯିବ ଏଇଟା ଜାଣିପାରୁ ନାହିଁ, ମୋର ଯେତେ ବାଧା ବିଘ୍ନ ଆସୁ ମୁଁ ଭଜନ ପଥରେ ଲାଗି ଲାଗିକି ରହିବି, ଲାଗି ଲାଗିକି ରହିବି। ପୋତନାକୁ ପ୍ରଭୁ ଉଦ୍ଧାର କଲେ ଏଇଭଳି ଭାବରେ, ତାର ତୁଳନା ଗୋଟେ ଦଉଛନ୍ତି, ପୀତ ସ୍ତନମ ସହ ପ୍ରାଣୀ କାଲେ ନେଇବ ବୟସ୍ତନ, ଚକ୍ରପାତ ଟୀକାରେ ଲେଖୁଛନ୍ତି, ଈଶତ ମୁଦ୍ରିତ ଇକ୍ଷଣମ ଅଲକ୍ଷ ମାଣତ୍ୟମ ଦୃଷ୍ଟାନ୍ତମ। ଏମିତି କାହିଁକି ଅଳ୍ପ ଟିକେ ଆଖି ଖୋଲିଥିଲେ? ଅଲକ୍ଷ ମାଣ ମାନେ ମୁଁ ତୁମକୁ ଚାହୁଁନି, ଦେଖୁନି, ଏମିତି ମାନେ ଛୋଟ ପିଲା ଯେମିତି କିଏ ଆସିଲା ତ କିଏ ଧରିଲା ଆଖି ଟିକେ ଖୋଲିଛନ୍ତି ସେଭଳି, ତାର ତାର ଉଦାହରଣ ଦେଲେ, ତାକୁ ତୁଳନା କଲେ, ଦୃଷ୍ଟାନ୍ତମ ତନୁ ବୟ ଯୌବନମ କାଲେନ ଯଥା ପିୟତେ ତତ୍ପତ୍। ତନୁ ଶରୀରକୁ ଯୌବନକୁ କାଳ ଯେମିତି ପିଇଯାଏ, କାଳ ପିଇଦବ ନା, ଅଲକ୍ଷ୍ୟମାନର ଦୃଷ୍ଟାନ୍ତ ଏଟା, କାଳକୁ କଣ କିଏ ଦେଖିପାରୁଛି? କାଳର ଏତେ ଶକ୍ତି ଜୀବ ଜାଣିପାରୁନି, ଆଖି ଥିବ ଆଖି ଥିବ ଆଖି ଥିବ, ଧୀରେ ଧୀରେ କୁଆଡେ ଶକ୍ତିଟା ଗଲା, ଡକ୍ଟର କଣ କହିବ, ଆଜ୍ଞା ଆଣ୍ଠୁ ଚଷମା ଲାଗିବ, କୁଆଡେ ଗଲା, କାଳ ଖାଇଦେଲା, ଗୋଟେ ଗୋଟେ ଅଙ୍ଗକୁ ସବୁ ପକେଇଦବ ନା, ଆଉ କାନକୁ ଦେଖିବେ ଏଇ କାନ, ତାପରେ କଣ କିରେ ଶୁଭୁନି କାହିଁକି, ଆଉ ଦେଖିନାହାନ୍ତି ଦାନ୍ତର କେତେ ଅର୍ଣ୍ଣ ଚୋବଉଛେ, କେତେ ଖସି ପଡିବ, ଆସକ୍ତି ପାଇବେ। ବାବା ମାନେ କଣ କରନ୍ତି ବୟସ୍କ ହେଇଗଲେ କୋଉଥିରେ ଖାଇବେ, ମାଢି, ଦାନ୍ତ ଖସି ପଡିଲେ ମାଢିଟା ନାହିଁ, ଆଜି ସିନା ଉଠାନ୍ତ ଲୋକ ଆଗରୁ ସବୁ ମାଢିରେ ହାତରେ ଦଳିବେ ଦଳିବେ ଦଳିବେ, ମାଢିରେ ଚାପି ଚାପିକି ଖାଇବେ। ଏ କାଳର ଦୃଷ୍ଟାନ୍ତ ବା, କାଳ ଅଲକ୍ଷ୍ୟମାନରେ ଯୌବନକୁ ପିଇ ନବ, ପିଇ ଏଠି କହୁଛନ୍ତି ପିତ୍ୱା, ଏଠି ପିତ୍ୱା ଯେ ଅଲକ୍ଷ୍ୟମାନ ଦୃଷ୍ଟାନ୍ତ କଣ, କୃଷ୍ଣ ଯେଭଳି ଚକ୍ଷୁକୁ ମୁଦ୍ରିତ କରି ତାର ପ୍ରାଣକୁ ପିଇ ନେଲେ, କାଳ ସେଭଳି ଜୀବର ଯୌବନ ସବୁକୁ ପିଇ ନବ, ପିଇ ନବ ନା, ଧନ ଜୀବନ ଯୌବନ ରାଜ୍ୟ ସୁଖମ ଭକ୍ତିନ ଠାକୁର ଲେଖେ, ନହି ନିତ୍ୟ ପର ନାଶ ଅନୁକ୍ଷଣମ ଆଭଜ ଗୋଦ୍ରୁମ ଖାନନ କୁଞ୍ଜ ବିଦୁ, ସେ ପଦ ଲେଖିଲେ ଅନୁକ୍ଷଣ ନାଶ ହେଉଛି ନା, ଆଜି ଗୋଟେ ଦିନରେ ଆମ ଯୋଉ ଚାଲିଗଲା ନା, କାଳ ନେଇଗଲା ନା, ଜଣାପଡ଼ୁଛି ଜଣାପଡ଼ିବନି, ଦିନ ପରେ ଦିନ ରାତି ପରେ ରାତ୍ରି ଚାଲିଛ, ଜଣା କାଳ ପିଇ ନବ। ଏ ମାତୃଗର୍ଭରୁ ଗୋଟେ ପିଲା ଆସିଛି, ସେ ପୁଣି ବୃଦ୍ଧ ହେଇକି କାଳ କେମିତି କେମିତି ତାକୁ ଯୌବନ କରିଦବ, ପୁଣି ବୃଦ୍ଧ କରିଦବ, ପୁଣି ମୃତ୍ୟୁ ଶଯ୍ୟା ପାଇଁ ଚାଲ, ପିଇ ନେଲା କାଳ, କାଳର ଏତେ ବଡ଼ ଶକ୍ତି, କାଳ ବଳିଆନ ନା। କାଲ ସେ ଲେଖିଲେ ନା, କାଲ ସ୍ୱପ୍ରେଶୁ ଜାଗ୍ରତି କାଲ ହି ଦୂରତି କ୍ରମ, ଶୋଇବା ଲୋକ ଉଠୁଛି କିଏ, ଶୋଇଦେଉଛି କିଏ, ନିଦ ଆସିଯିବ, ଦେଖୁନାହାନ୍ତି କାଳ ଆସିଗଲା ରାତ୍ରି ଆସିଗଲେ, ଶୋଇଆ ଶୋଇ ଲୋକ ନ ଶୋଇବେ ପାଳ ହେଇଯିବନି, ତ ମୁଣ୍ଡରେ ଖାଲି ଚିନ୍ତା କରିକରି ବାୟା ହେଇକି ସେ ଶୋଉଛି ବୋଲି ଛଅ ଘଣ୍ଟା ତା ମୁଣ୍ଡଟା କାମ କରୁଛି, ସେ ଛଅ ଘଣ୍ଟା ନ ଶୋଇବ ସେ ପାଗଳା କିଏ ହୁଅନ୍ତି, ଆଉ ଲୋକମାନେ କୁହନ୍ତିନି ସେ ପାଗଳା ହେଲା, କେମିତି ପାଗଳା ହେଲା, ତାର ନିଦ୍ରାଟା ଠିକ ହେଲା, ନିଦ୍ରା ତ ଠିକ ନ ହେଲା, ବିଭିନ୍ନ ଚିନ୍ତା ମୁଣ୍ଡରେ ପଶି 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 ଆଉ ସମାଧାନ କିଛି କରିପାରିବେ, ଭଗବାନ ବଞ୍ଚେଇ ଗୋଟେ ଜୀବକୁ ରଖିଛନ୍ତି ନା, ଆଉ କାଳ ଦ୍ୱାରା ଶୋଇ ଦେଉଛନ୍ତି, ଶୋଇଯା ସୁପ୍ତେଶୁ ଜାଗ୍ରତି, କାଳ କ'ଣ କରୁଛି ଉଠେଇ ଦେଉଛି, ଏ ଉଠାଅ, ସୂର୍ଯ୍ୟ ଉଦୟ ହେଲେ ଉଠି ପଡ଼ିଲା, ହା ନ ଉଠିଲେ ପୁଣି ସ୍ୱର ଚଳିବ କେମିତି, ଘରେ ଖାଇବ ପିଇବ କ'ଣ, ମଳମୂତ୍ର ତ୍ୟାଗ କରିବ ଦେହ ରହିବନି, ନ ଶୋଇରେ ଜୀବାଣୁ ଗୁଡ଼ାକ ସେତେ ଆକ୍ଟିଭ ହେବନି, ସେ ପୁଣି ତା ରୋଗ ହେଇଯିବନି, ଯେ ବେଶୀ ନ ଉଠିଲା ଶୋଇଛି, ଯେଉଁମାନେ ବେଶୀ ସନ୍ଧ୍ୟା ରୋଗ ହୁଏ, କାଳ ସବୁ କରୁଛି, ମାତୃଗର୍ଭରେ ବାହାର କରିକି ମୃତ୍ୟୁଶଯ୍ୟା ବନ୍ଦ ନେଇ ଚାଲିବ, କିନ୍ତୁ ଅଲକ୍ଷ୍ୟ ମାଣମ ଦୃଷ୍ଟାନ୍ତ କେହି ଜାଣିପାରିବେ, କେହି ଜାଣିପାରିବେ, ଆପଣ ଯୁବକ ଥିବେ ତାହେଲେ ଲୋକ ପୁରା ତେଜରେ ଦେଖୁନା ଗାଡ଼ି ଚଲେଇବ, ବଡ଼ ବଡ଼ ବୁଲେଟ୍ ଗାଡ଼ି ଚଲେଇବେ ଧୀରେ ଧୀରେ, ତ ବୟସ ହେଇଯିବ ସେଠୁ ଆଉ କିରେ କ'ଣ ବଳ ଆଉ ପାଉନି, ଲୋକ ବଳ ପାଉନି, କାଳ କିଏ ପିଇ ନେଲା ବଳକୁ, କାଳ ପିଇନି ଚାଲେ, ଆଉ ଦେହର ବଳ ନ ପାଇଲେ ଦେଖନ୍ତୁ ଏଇ ବର୍ତ୍ତମାନ ସଜୀବ ଗୋଟେ ନିର୍ଜୀବକୁ ଧରାଯାଏ ସେତେବେଳେ କାହାକୁ, ଗୋଟେ ବାଡ଼ିଟାକୁ, ନିର୍ଜୀବ ବାଡ଼ି ଦେଖିନାହାନ୍ତି ବାଡ଼ି, ସେତେବେଳେ ସେ ବାଡ଼ି ବି କାମ ଦେବନି, ଆଉ ବାଡ଼ି ଯେତେବେଳେ ଧର ନ ଚାଲିପାରିବେ ପିଲା ଛୁଆ ସେଠୁ ଟେକିବେ ହାତକୁ, ଆମର ଆମର ବି ଆସିବ ନାଇଁ ସରଟା ଗତିଶୟ ଆଉ ଉଠେଇକି ତମକୁ କେଡ଼ ବଡ଼ ଦେହଟା ଥିବ କ'ଣ ଥିବ ଦେଖ, କୁଆଡ଼େ ବଳ କୁଆଡ଼େ ଗଲା, କାଳ ପିଇ ନେଇଗଲା ନା କାଳ ଭାବିଲେ, ଏ ହାତଟା ଉଠିବନି ଆଉ ଉଠେଇବେ ବସଉଥିବେ, କେତେ ଉଠେଇବେ ବସେଇବେ ଉଠେଇବେ ବସେ, ମୁଁ କେଉଁଠି ଗୋଟେ ଦେଖିଥିଲି ସେ ମାଟା ମାନେ କ'ଣ କହୁଛି ଘୋଷେଇ ଘୋଷେଇ ଯାଉଛି, ଘୋଷେଇ ଘୋଷେଇ ଯାଉଛି ରୋଷେଇ କରୁଥିବେ, ଏ ଦେହର ଗତି କାଳ ପିନ, ଆଜି ବ୍ରଜବାସୀ ମାନେ ସେ କଥା କହୁଛନ୍ତି, କାହ୍ନା ଏ ଯେ ତୋକ ତୁମର ବାଳକ ଚକ୍ଷୁ ମୁଦ୍ରିତ କରିକି କାହାର ପୁତନାର ସ୍ତନ୍ୟପାନ କରିଲେ, ସେଭଳି କାଳ ପ୍ରତ୍ୟେକ ଜୀବର ଯୌବନକୁ ଅଲକ୍ଷ୍ୟମାଣରେ ସେ ଜୀବ ଜାଣିପାରୁନି ତାକୁ ପିଇ ଦଉଛି, ତାକୁ ନେଇ ମୃତ୍ୟୁଶଯ୍ୟାରେ ପହଞ୍ଚେଇ ଦେବ, ବୃଦ୍ଧ ଅବସ୍ଥା ଆସିଗଲେ ଭାଙ୍ଗିଗଲା ନିଶା ଆଉ କ'ଣ, ସମସ୍ତଙ୍କର ହେଟା ହେଇଯିବ ନା, ଆଉ ଶରୀରଟା ଆପଣଙ୍କୁ ଭଲ ଲାଗିଲା କ'ଣ କରିବେ, ଜୀବ ତ ଜାଣିନି ନା, ସେ ଭାବୁଛି କ'ଣ ମୁଁ ସବୁଦିନ ଗୋଟେ ଜିନିଷ ଜୀବ ଜାଣିପାରୁନି, ଯାହା ସବୁ ପ୍ଲାନ୍ ବନାଉ ସବୁ ପରମାନେଣ୍ଟ ପାଇଁ, ଘରଟା କରିଦବା ଯାହା ହବ ଦେଖିବା, ଘରଟା ତିନି ତାର ଏତେ ଘର କାହିଁ କରୁଛୁ ରେ, କ'ଣ ହବ, ଜୀବ ସବୁ ବିଚାର କରୁଛି ଯେ କାଳ ପଛରେ ରହିକି ସେସବୁ, ଗୋଟେ ଛୁଆଟି ଗୁଡ଼ା ଆମେ ପଢ଼ୁଥିଲୁ ଏମ୍ଆଇଏଲ୍ରେ ସାହିତ୍ୟ ବହିରେ, ସେ ରାଜା ନ୍ୟାୟ ଦେଉଛି ମୁଣ୍ଡ ଉପରେ ଗୋଟେ ଖଡ଼ଗ, କ'ଣ ତାର ଥିଲା ଗୋଟେ ଦରବାର ନା କ'ଣ ନା କ'ଣ ଗୋଟେ ଥିଲା, ତ ମୁଣ୍ଡ ଉପରେ ଖଡ଼ଗଟା ଚଳିଛି, କେତେବେଳେ ଖସି ପଡ଼ିବ ଠିକ ନାହିଁ, କାଳ ସେଭଳିଆ ନା, କେତେବେଳେ ଯେ କାଳ ପିଇ ନବ ଜୀବକୁ ଜଣା ନାହିଁ, ନା ତୋ ଦୈବାତ୍ ପରମ ବାଲା, ମଣିଷ ବଳବାନ ନୁହେଁ, ଧନ ବଳ ବଳ ନୁହେଁ, କୌଣସି ବଳ ବଳ ନୁହେଁ, ସବୁଠୁ ବଡ ହେଲା କାଳ, ଏ କାଳ କାଳ କ'ଣ ନା ଭଗବାନଙ୍କର ଶକ୍ତି, ପ୍ରଭୁଙ୍କର ଶକ୍ତି ନା, ସେଥିପାଇଁ ଅର୍ଜୁନ ପଚାରିଲେ ନା ଆପଣ କିଏ, କାଳ ଅହମ୍ ଲୋକକ୍ଷୟ କୃତ, ମୁଁ ସବୁ ସବୁ ସବୁଦିକି ନଷ୍ଟ କରିଦେ, ମୁଁ କାଳ ସବୁ ବିନାଶ କରିଦେ, ମନରେ ପଡ଼ିବନି, ଏବେ ଏତେ କଥା ଆପଣ ମନେ ରଖୁଛନ୍ତି ସବୁ, ସେତେବେଳେ ପଚାରିବେ ଘରେ ସବୁ ବିରକ୍ତ ହୁଅନ୍ତି, ସେ ଔଷଧକୁ କୁଆଡ଼େ ଏଣେ ପକେଇ ଦେଇଥିବେ ସେଣେ ପକେଇ ଦେଇଥିବେ, ଶାଶୁ ବୋହୁ ବି ଗଡ଼ୁଥିବ, ସ୍ତ୍ରୀ ବି ଗଡ଼ୁଥିବ, ସ୍ତ୍ରୀ ଦେଖୁନା ସ୍ତ୍ରୀ ଗାଳି ଦେଉଥିବ ସ୍ୱାମୀକି, କେଉଁଠି ତୁମକୁ ଦେଲି ସେ ଅବସ୍ଥା, କୁଆଡ଼େ ଫବାଡ଼ି ଦେବ, ଆମ ମନରେ ତ ପଡ଼ୁନି ଆଉ, ମନରେ କ'ଣ ପଡ଼ୁନି, ତୁ ଅଫିସର ଥିଲୁ, ଅଫିସର ଥିଲୁ, କେତେ କାଗଜ କଲମ ଲେଖିଛୁ, କମ୍ପ୍ୟୁଟର ବାଡ଼େଇଛୁ, କୁଆଡ଼େ ମନରେ ଗଲା କାଳ ପିଇ ନବ, ସମସ୍ତଙ୍କର ସେ ଗତି ଆସିବ, କେବଳ ଜଣଙ୍କର ଚେତନା ରହେ, କାହାର, ଯେ କୃଷ୍ଣ ଚେତନା ରହିଥିବ, ପ୍ରଭୁପାଦ ଦେଖିଛନ୍ତି, ପ୍ରଭୁପାଦ ଶେଷ ଭିଡ଼ିଓଟା ଦେଖିବେ ତ, ଶେଷ ପର୍ଯ୍ୟନ୍ତ ରେକର୍ଡିଂ ଚାଲିଥାଏ, ଶେଷ ପର୍ଯ୍ୟନ୍ତ ସେ କୃଷ୍ଣ କୃଷ୍ଣ କ'ଣ କରିବ, କେମିତି କରିବ, ମୁଁ ଗଲା ପରେ ମିଶନ କେମିତି ଚାଲିବ, ସବୁ ପୁରା ଚେତନା କେବଳ ଜଣ। କାହିଁକି ନା ଭଗବାନ ତାଙ୍କୁ ସେ ବୁଦ୍ଧିଟା ଦିଅନ୍ତି, ଦାମୀ ବୁଦ୍ଧି ଯୋଗ, ନହେଲେ କାଳ ସବୁ ଭୁଲେଇଦବ ଆଉ ସବୁ ବିସ୍ମରଣ କରିଦବ। ସେ ସେ ଲେଖିଲେ ନା ଭକ୍ତି ମୁଟାକୁ ସେଇଟା ଆଉ, ଯୌବନ ଯଖନ ଧନ ଉପାର୍ଜନ ହଇଲୁ ବିପୁଲ କାମୀ, ଧର୍ମ ସମୟ ଧର୍ମ ସ୍ମରିଆ ଗୃହିଣୀଟା କର ତଖନ ଧରିଲୁ ଆମେ। ସେତେବେଳେ ତ କେବଳ ବିବାହ ଚୁରା ହେଇଗଲେ ଆଉ କିଛି ଜାଣିପାରିଲି, ବହୁ ସୁତା ସୁତା ଜନ୍ମ ହଇଲ ମରେମ ହଇଲ ହତ, ବହୁତ ପିଲା ଛୁଆ ଜନ୍ମ ହେଇଗଲା, ବର୍ତ୍ତମାନ ମୁଁ ବହୁତ ଦୁଃଖ ପାଉଛି। ବହୁ ସୁତାସୁତ ସେ କହିଲେ, ବର୍ତ୍ତମାନ ବହୁ ସୁତା ସୁତା ନାହିଁ ଆମର ଗୋଟେ ପିଲା, ବହୁ ସୁତାସୁତ ଜନ୍ମ ହଇଲ ମରେମ ହଇଲ ହତ, ମୋର କାହିଁ ଗୋଟିଏ ପିଲା ଛୁଆ ହେଇକି ବର୍ତ୍ତମାନ ମୁଁ କଷ୍ଟ ପାଉଛି, ସେ ଦୁଃଖଟାକୁ ଲେଖିଦେଲେ। ତାପରେ ବାର୍ଦ୍ଧକ୍ୟ ଏକ ନ ଭକତି ବିନୋଦ କାନ୍ଦିଆ କାତର ଅତି, ଆମ ପାଇଁ ସେ କାନ୍ଦି ଦେଇଛନ୍ତି, ଆମେ କ'ଣ କାନ୍ଦି ପାରିବା ଆମ ଦୁଃଖକୁ? ସେ ଆଚାର୍ଯ୍ୟ, ସେ ଆଚାର୍ଯ୍ୟ ଅବତାର ନା, ଜୀବର ଦୁଃଖଟାକୁ ପ୍ରକାଶ କରୁଛନ୍ତି। ବାର୍ଦ୍ଧକ୍ୟ ଏକ ନ ଭକତି ବିନୋଦ କାନ୍ଦିଆ କାତର ଅତି, ନାଭଜି ଆତର, କେତେ ସୁନ୍ଦର ପଦ, ନାଭଜି ଆତର ବୃଥା ଦିନ ଗଲ, ଏବେ ଏଖନ କି ହବ, ଏବେ ସିନା ଆମେ ବୁଝିପାରୁନେ, ବୟସ ହେଇଗଲେ ବୁଝି, ବୟସ ହେଲେ କ'ଣ କହିବେ, ମୁଁ ସମୟ ଗୁଡ଼ା ବେକାର ନଷ୍ଟ କରେ, ବେକାର ଖାଲି ସଂସାର ପାଇଁ ଖାଲି ଖରଚ ମୋର ଗଲା। ଏମିତି ନା ଯେ ଆମେ ସଂସାର ପାଇଁ କିଛି କରିବାନି, ଆମେ ଆମର ଆବଶ୍ୟକଟା ଯେତିକି, ଭଜନ ପାଇଁ ଯେତିକି ଆମର ଆବଶ୍ୟକ ସେତିକି ନୂଆ ଦରକାର, କାରଣ ସମୟଟା ମିଳିବନି। ଆପଣ ଯେଉଁ ଧନ କମେଇ ନାହାନ୍ତି, ପୁଅ କମେଇଦେବ, କିନ୍ତୁ ଆପଣଙ୍କ ଭଜନ ପୁଅ କରିବନି, ନିଜ ପାଇଁ କିଛି କରିବାକୁ ପଡ଼େ, ନହେଲେ କାତର ଲାଗିବ, ଦୁଃଖ ଲାଗିବ, ଭକ୍ତିଟା ସମୟଟା ନଷ୍ଟ ହେଇଗଲା ନା, ସମୟ ପାଇବେନି, ଶକ୍ତି ପାଇବେନି। କାଳ ପିଅନ ଭାଇ ଟିକେ ସେ କଥା କହିଲେ, ତୟ ଉପାୟ ଯୌବନ ମୁଁ କାଳିନ ଯଥା ପିଅତେ ତଦବତ, ଯୌବନକୁ କାଳ ଯେଭଳି ପିଇ ନେଇଯାଏ, ପୁତନାର ସ୍ତନ୍ୟକୁ ସେଭଳି ପାନ କରିଥିଲେ। ବ୍ରଜବାସୀମାନେ ଯେତେବେଳେ କହୁଛନ୍ତି ନନ୍ଦ ମହାରାଜ ବିଚାର କରୁଛନ୍ତି ନାରୀ, ଆଉ କୃଷ୍ଣ ଯେତେବେଳେ ନଥିଲେ କୃଷ୍ଣ କୁଆଡ଼େ ଯାଇଥିଲେ ଉଚ୍ଚାରଣ କରିବାକୁ, ତେଣୁ ଏମାନଙ୍କ ଭିତରେ ପୁରା ସନ୍ଦେହ ସବୁ ଚାଲି ଆସିଛି। କୃଷ୍ଣ ବିଶ୍ୱନାଥ ଠାକୁର କହୁଛନ୍ତି, କୃଷ୍ଣ ଏଠି ଦେଖେଇଲେ ଭଗବାନ ଛଅ ଦିନରୁ ଦେଖେ, ପ୍ରଥମ ଦିନରୁ ଦେଖେଇଛନ୍ତି ମୁଁ ଭଗବାନ ବୋଲି, ତାଙ୍କର ଲୀଳାରେ ଶତ୍ରୁଭୁଜରେ ଆସିଲେ, ଆସିଲେ କି ନାହିଁ, ବାବାଙ୍କୁ ଦେଖାଦେଲେ, ସାଙ୍ଗେ ସାଙ୍ଗେ କହିଲେ, ଚାଲ ପୂର୍ବଜନ୍ମ କହିଦେଲେ, ତୁମେ ପୂର୍ବଜନ୍ମ ରୁଷ୍ଣ ସତବା ଥିଲା, ଏମିତି ଥିଲା, ସେମିତି ସବୁ କହିଦେଲେ, ଯା ନନ୍ଦ ଭବନ ମୋତେ ନେଇଯା, ଭୟ ଯଦି କରୁଛ, ଶିକୁଳି ଖୋଲିଗଲା, ସବୁ ପ୍ରଥମରୁ ଭଗବାନ। ପୁଣି ଭଗବାନ ଯେ ସେ ଭଗବାନ, ତାଙ୍କର ଶକ୍ତିଟାକୁ ପ୍ରଥମ ଛଅ ଦିନରୁ ଆରମ୍ଭ କଲେ, ଓଠର ବଳ ଦେଖେଇଲେ, ପୁତନା ମଧ୍ୟରେ କେଉଁ ବଳ, ଓଠର ବଳ, ଭଗବାନ ତୁମେ ମାପିବ, ତୁମେ ପ୍ରଭୁଙ୍କୁ ମାପିବା ପାଇଁ ଚାହୁଁଛ କି, ଓଠର ବଳ ଦେଖେଇଲେ, ଓଠ ଓଠ ଦ୍ୱାରା ମାରିଲେ ନା ହାତ ଲଗେଇଛନ୍ତି କି, କିଛି ନାହିଁ କିଛି ନାହିଁ, ଓଠର ବଳ। ତାପରେ ଆଙ୍ଗୁଠିର ବଳ, ପଦା ଆଙ୍ଗୁଠିର ବଳ, ଭଗବାନ ବା ସିଏ ଦେଖୁଛନ୍ତି ସବୁଥିରେ। ହିନ୍ନ ତୋ ଧୟନଶ୍ୟ ମାସସ୍ୟ ଚରଣାବୁଦ ଅନୁ ଅପତି ପର୍ଯ୍ୟନ୍ତମ ରୁଦନ୍ତମ ପ୍ରପଦାହତମ, ଏଇ ବାଳକ ତିନି ମାସ ବୟସରେ ସକଟର ନିମ୍ନ ଦେଶରେ ଶୟନ କରିଥିବା ଅବସ୍ଥାରେ କାନ୍ଦି କାନ୍ଦି ଉର୍ଦ୍ଧ ଦିଗରେ ଚରଣ ଦୁଏକୁ ନିକ୍ଷେପ କରି ତାର ପାଦ ପାଦର ଅଗ୍ରଭାଗରେ ଆହତ କରି ସକଟକୁ ବିପର୍ଯ୍ୟୟ ଭାବରେ ପତିତ କରିଥିଲେ। ସକଟା ସୁର ନା, ଏ ତିନି ମାସରେ ଶୟନ ସେ ମାସସ୍ୟ ସକଟ କ'ଣ ଲେଖିଲେ, ମାସସ୍ୟ ବୟସୀ, ତିନି ମାସ ବୟସ, ଠିକ ଅଛି, ତିନି ମାସ ବୟସରେ ଛଅ ଦିନରେ ପୁତନ ବର୍ତ୍ତ, ତିନି ମାସରେ ସକଟାସୁର, ସକଟାସୁର ସକଟାସୁର ମାନେ ନନ୍ଦ, ସେଦିନ କାହିଁକି ସକଟ ତଳେ ରହିଥିଲେ, କାନା ନାଇଁ, କୃଷ୍ଣଙ୍କର ବାଲ୍ୟକାଳରୁ ତାଙ୍କର ସଖାମାନେ ସବୁ ଚାରିକର ସବୁବେଳ ରୁହନ୍ତି, ଭଲ ପାଆନ୍ତି କୃଷ୍ଣ, ଏବେ ବି ଦେଖିନା ଛୋଟ ପିଲା ପାଖରେ ସବୁବେଳେ, ଆଉ ଗୋଟେ ଛୋଟ ପିଲା ଦେଖିଲେ ଛୋଟ ପିଲା ଟେକି ପାରୁନ ତାକୁ, ଛୋଟ ତାକୁ ଟେକୁ, ଛୋଟ ପିଲାମାନେ ଛୋଟ ପିଲାକୁ ଭଲ ପାଆନ୍ତି, ସେ ତ କୃଷ୍ଣ, ତାଙ୍କର ରୂପ ମାଧୁର୍ଯ୍ୟ ଏମିତି ଅଛି, ସଖାମାନେ ସବୁ ରୁହନ୍ତି। ଯଶୋଦା ଦେଖିଲେ ଉତ୍ସବ ଚାଲିଛି, ବହୁତ ସଖାମାନେ ଆସ, ସଖା ସଖୀ ଗୋପ ଗୋପୀ ସବୁ ଆସିଛନ୍ତି, ତେଣୁ ଏଠି କାନାକୁ ରଖିଲା ମାନେ କନ୍ଦାକଟା କରିବ, ଭଲ ମନ୍ଦ କରିବ, ତେଣୁ ତାଙ୍କୁ ନେଇକି ଅଗଣାରେ ଶଗଡ଼ ତଳେ, ପଛପଟରେ ଶଗଡ଼ ତଳେ ଶୋଇଦେଲେ। ଆଉ ସଖାମାନେ ସବୁ ଛୋଟ ପିଲାମାନେ ସବୁ ଜଗିଛନ୍ତି। ଯଶୋଦା କହିଲେ ମୋ କାମଦାମ ସାରିଲେ ମୁଁ ଆସିବି ସ୍ତନ୍ୟପାନ କରେ। କିନ୍ତୁ ୟା ଭିତରେ କ'ଣ ହେଇଗଲେ, କଂସର ସେମାନେ ସବୁ ରୂପ ଯୋଉ ପରିବର୍ତ୍ତନ କରିପାରୁଥିଲେ, ଅସୁରମାନଙ୍କର ଯୋଗ ଶକ୍ତି ଥିଲା। କହିଲେ ଏଇଟା ଗୋଟେ ସୁଯୋଗ, ଆଉ ଶଗଡ଼ ତଳେ ଶୋଇଛି ମାନେ ଆମେ କ'ଣ ହବ। ବର୍ତ୍ତମାନ ଶଗଡ଼ଟାକୁ ଚାପିଦେଲେ ଶଗଡ଼ଟା ଭାଙ୍ଗିଗଲେ, ଆଉ କୃଷ୍ଣ ତାଙ୍କର ମୃତ୍ୟୁବରଣ କରିବେ। ଆଉ ଶଗଡ଼ାସୁର ଆସିକି ଉପରୁ ଚାପିଲେ, ଆଉ କୃଷ୍ଣ ଜାଣିପାରିଲେ, ସେ ପାଦର ବଳକୁ ଦେଖିଲେ, ଅଙ୍ଗୁଠିର ବଳକୁ, ପାଦଟାକୁ ଟେକିଦେଲେ ସେ ଶଗଡ଼ଟା, ବହୁତ ବିଶାଳ ବଡ଼ ଶଗଡ଼, ସବୁ ଖଣ୍ଡ ଖଣ୍ଡ ହେଇଗଲା। ତ ନନ୍ଦ ଯଶୋଦା ଯେତେବେଳେ ଆସିଲେ, ବିଶାଳ ବଡ଼ ଶବ୍ଦ ହେଲା। ନନ୍ଦ ଯଶୋଦା ଆସିକି ପଚାରିଲେ ସଖାମାନଙ୍କୁ, ଏଇଟା କେମିତି ଓଲଟିଲା? ସେ ବି କହୁଥିଲେ କାହ୍ନା ଏମିତି ଗୋଡ଼ ଟେକିଦେଲା, ଶଗଡ଼ ଓଲଟ। କେହି ବିଶ୍ୱାସ କଲେ ଏଇଟା କେମିତି, ତିନି ମାସରେ ଛୁଆ ପାଦ ପାଦ ଲଗେଇଦେବ? ସେଥିପାଇଁ ଏଇ କେତେ ଦିନ ପୂର୍ବରୁ ସେ କଥା ମୁଁ କହୁଥିଲି, କୃଷ୍ଣ ମାନେ ଅସମ୍ଭବ, କୃଷ୍ଣଙ୍କର ଲୀଳା ହେଉଛି ଅସମ୍ଭବ। କେଉଁଟା ତୁମେ କେଉଁ କୌଣସି ଲୀଳାକୁ ଗୋଟେ ଯିବ, ସେ ଯଦି ସରଳ ହେଇପାରିବ, ସାଧୁ କୃପା ପାଇପାରିବ, ତାହେଲେ ତାଙ୍କର ବିଶ୍ୱାସ ହବ ନା? କୌଣସି ଲୀଳା ତାଙ୍କର ବିଶ୍ୱାସ ସବୁ ଅସମ୍ଭବ ଲାଗୁଯିବ। କିନ୍ତୁ ଗୋଟେ ଭଲ ଜିନିଷ, କୃଷ୍ଣଙ୍କ ପାଖରୁ ଆମେ ଶିକ୍ଷା କରିବା, ଆମେ କାହାର ଭଜନ କରୁଛେ? କୃଷ୍ଣ କିଏ? ସେ ଅସମ୍ଭବକୁ ସମ୍ଭବ କରି। ତେଣୁ ଆମ ଜୀବନ ଗୋଟା, ଆମ ଜୀବନରେ ଗୋଟେ ଅସମ୍ଭବ ବୋଲି ମନେ ହେଉଛି, ସମ୍ଭବ କିଏ କରିପାରିବେ? କୃଷ୍ଣ କରିପାରିବେ। ସେତିକି ବିଶ୍ୱାସ ନାହିଁ, ତୁମେ କୃଷ୍ଣଙ୍କୁ ପାଇପାରିବେ। କୌଣସି ଅସମ୍ଭବ ଶବ୍ଦ ଭଗବାନ କୃଷ୍ଣଙ୍କ ପାଖରେ ନାହିଁ, ସବୁ ସେଥିପାଇଁ ତାଙ୍କ ସମସ୍ତ ଲୀଳା ହେଉଛି ଅସମ୍ଭବ। ଯାହାକୁ ଯେଉଁ ଲୀଳାଟା ପଡ଼ିବ, କଳ୍ପନା ଭଳିଆ ଲାଗିବ। ବୃନ୍ଦାବନ କେତେ କୋଶ? 84 କୋଶ। 84 କୋଶ ଭିତରେ ନନ୍ଦ ମହାରାଜଙ୍କର କେତେ ଗାଈ ରହୁଥିଲେ? 900,000 ଧେନୁ। ଆଚ୍ଛା କୃଷ୍ଣ କ'ଣ କରୁଥିଲେ? 84 କୋଶକୁ ବୁଲିବା ପାଇଁ ଆମକୁ କେତେ ଦିନ ଲାଗୁଛି? ମାସେ ଲାଗୁଛି। କୃଷ୍ଣ ପ୍ରତିଦିନ ସବୁ ବନକୁ ଯାଉଥିଲେ, କ'ଣ ଲାଗିବ? ଅସମ୍ଭବ ଲାଗିବ। ରାସଲୀଳା କେଉଁଠି ହେଇଥିଲା? ବଂଶୀବଟରେ। ଆଚ୍ଛା ବଂଶୀବଟଟା କେତେ ବଡ଼ ଆପଣ ଯାଇକି ଦେଖିକି ଆସନ୍ତୁ। ଏଇଠି ବଂଶୀବଟ ଦେଖନ୍ତୁ, ଏଇ ଯୋଉ ବୃନ୍ଦାବନ ବଂଶୀବଟ ଦେଖନ୍ତୁ, କିମ୍ବା ସେପଟରେ ଯାଆନ୍ତୁ ଦେଖିବେ, ଯୋଉଟା ଯୋଉଠି ଆଉ ଗୋଟେ ଅଛି ପରିକ୍ରମା ମାର୍ଗରେ, ଯେଉଁଠି ରାସଲୀଳା ହେଇଥିଲା ଭାଣ୍ଡାରୀ ବନ ପାଖରେ, ସେଠି ବଂଶୀବଟ ଦେଖନ୍ତୁ। ତାହେଲେ କୃଷ୍ଣ କେତେ ଗୋପୀମାନଙ୍କୁ ନେଇ ଲୀଳା କରିଥିଲେ? 7 କୋଟି। ତାହେଲେ 7 କୋଟି ଗୋପୀ ହାତ ହସ୍ତ ପ୍ରସାରଣ କରିଛନ୍ତି। ତାପରେ 2 ଗୋପୀଙ୍କ ଭିତରେ 50 କୋଟି କୃଷ୍ଣ। ତାହେଲେ ଜାଗା କେତେ ଦରକାର? ମାପି ଦିଅ ଯାଇ, ସବୁ ଅସମ୍ଭବ। କୃଷ୍ଣ ମାନେ ଅସମ୍ଭବ। ଆଉ ଗୋଟିଏ ଭଲ, ସିଏ ତାଙ୍କୁ ବିଶ୍ୱାସ କଲେ ସବୁ ଅସମ୍ଭବଟା ସମ୍ଭବ କରିଦେ। ସେଥିପାଇଁ ଭଗବାନ ଗୋଟିଏ ଗୀତାରେ ଗୋଟିଏ ଶ୍ଳୋକ କହିଦେଲେ, ଅଶ୍ରଦ୍ଧାନ ପୁରୁଷ ଧର୍ମ ସ୍ୟାସ ପରମ ତପ ଅପ୍ରାପ୍ୟ ମାମ ନିବର୍ତ୍ତନ୍ତେ ମୃତ ସଂସାର ବତ୍ମାନି। ଭଗବାନ ଗୋଟେ ଯୋଗ୍ୟତା ଦେଇଦେଲେ ନା ତାଙ୍କୁ ଭଜନ କରିବାର, ଆଉ ସେ ମତେ ପାଇପାରିବନି, ଫେରିବ ଏ ସଂସାରକୁ। କିଏ? ଅଶ୍ରଦ୍ଧାଧାନ ପୁରୁଷ, ଯାହାର ମୋ ପ୍ରତି ବିଶ୍ୱାସ ନାହିଁ, ସେ ଫେରିବ? ସେ ପାଇପାରିବନି। ବ୍ରଜବାସୀ ମାନେ ଏଇଭଳି ସବୁ ପୁତନା ଲୀଳା ଗୋଟିଏ 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 ଲୀଳା କହି କହିକା ଯିବେ। ତେଣୁ ଆମକୁ ସନ୍ଦେହ ଲାଗୁଛି, କୃଷ୍ଣ ଭଗବାନ କି, କିମ୍ବା ତୁମର ପୁତ୍ର? ତୁମେ ସ୍ପଷ୍ଟ ଭାବରେ କୁହ, କାହାକୁ କହିବେ? ନନ୍ଦ ମହାରାଜ। ସେଠୁ ନନ୍ଦ ମହାରାଜ କହିବେ, ମୁଁ କ'ଣ କହିବି? ଗର୍ଗାଚାର୍ଯ୍ୟ ଯାହା କହିଛନ୍ତି ତୁମେ ଶୁଣ। ତେଣୁ ଗର୍ଗାଚାର୍ଯ୍ୟ ନାମକରଣ ବେଳେ ଯାହା କହିଥିଲେ ନନ୍ଦ ମହାରାଜ, ସେହା କହିଲେ ଯେ ଇଏ ବାଳକ କେସ୍। ତ ବ୍ରଜବାସୀ ମାନଙ୍କର ସନ୍ଦେହ ଦୂରୀଭୂତ ହେଇଯାଇଛି। ସେ ନନ୍ଦ ସବୁବେଳେ ନନ୍ଦ କୁମାର ବୋଲି ବାପୁ, ନନ୍ଦ କୁମାର ଯଶୋଦା ନନ୍ଦ, ଏତିକି ଆଉ କିଛି ନାହିଁ। ଆମେ କ'ଣ ଭଗବାନ ବୋଲି ଜାଣିଲେ କା ଆମର କାମନା ଭାବନା ପୂର୍ଣ୍ଣ କରିବେ, ତାହେଲେ ମୁଁ ତାଙ୍କୁ ଭଜନ କରିବି। ବ୍ରଜବାସୀ ମାନେ ସେମିତି ନାହିଁ, ଯେମିତି ଆମେ ବର୍ତ୍ତମାନ ଲୋକମାନେ ଯୁକ୍ତି କରୁନା, ଶ୍ରୀକୃଷ୍ଣ ଭଗବାନ, ସେ ଆମର ଇଏ ଭଗବାନ, ଲୋକମାନେ କୁହନ୍ତି କାହିଁକି କାହିଁକି ଏତେ ଯୁକ୍ତି କରୁଛନ୍ତି? ତାଙ୍କର ଯେଉଁ କାମନା ବାସନା ଅଛି ସେଇଟା ପୂର୍ଣ୍ଣ ହେବାର ଦରକାର ଅଛି, ସେଥିପାଇଁ ସେମାନେ ତାଙ୍କୁ ଭଗବାନ ବୋଲି କହୁଛନ୍ତି। ଆମର କାମନା ବାସନା କିଛି ନାହିଁ, ଆମେ ତାଙ୍କୁ କେବଳ ଭଲ ପାଉଛେ। ପ୍ରଭୁପଦ ମହାରାଜ କୁହନ୍ତି ଗୋପୀମାନେ କେବଳ ସିମ୍ପଲି କେବଳ ସରଳ ଜାଣିଥିଲେ କୃଷ୍ଣ ହେଉଛନ୍ତି ସୁନ୍ଦର, ବାସ ଭଲ ପାଉଥିଲେ, ତାଙ୍କର ଆଉ ଏତେ ବେଶୀ କିଛି ଦରକାର ନାହିଁ। କେବେ ମୁଣ୍ଡ ବି ଖର୍ଚ୍ଚ କରିନାହାନ୍ତି, କାଳିଆକୁ ମାରିଲେ କେମିତି ମାରିଲେ କ'ଣ କଲେ ଗୋବର୍ଦ୍ଧନ କେମିତି, କୃଷ୍ଣ ହେଉଛନ୍ତି ସୁନ୍ଦର। ଭଗବାନ ଯଦି ଭଲ ପାଇବାକୁ ପଡ଼େ ଏଇଭଳି ଭଲ ପାଇବାକୁ ପଡ଼େ, ତାଙ୍କର ସବୁ ମାଧୁର୍ଯ୍ୟ ରହିଛି, ଯେକୌଣସି ମାଧୁର୍ଯ୍ୟ ପ୍ରତି ଜଣେ ଆକୃଷ୍ଟ ହେଇ କୃଷ୍ଣଙ୍କୁ ଭଲ ପାଏ। କେତେ କର୍ମୀ ଲୋକ ଅଛନ୍ତି ତାଙ୍କୁ ପଚାରେ ଆପଣ କେଉଁ ଠାକୁର ଭଲ ଲାଗନ୍ତି, କୃଷ୍ଣ ଭଲ ଲାଗେ ନା କାହିଁକି କୃଷ୍ଣ ଭଲ ଲାଗନ୍ତି ନା, ସେ ଯେମିତି ଠିଆ ହୁଅନ୍ତି ନା ସେଇଟା ଭଲ ଲାଗେ। ଦେଖିନ କେତେ 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 ଲୋକ ଅଛନ୍ତି ଛୁଆଟି ବେଳୁ କହିବେ ମୁଁ କୃଷ୍ଣ ଭଲ ପାଏ, ସେ ଆମିଷ ଖାଉଛି ସିଗରେଟ୍ ଖାଉଥିବ, ତାକୁ ପଚାରେ ତୁମ କେଉଁ ଠାକୁର ଭଲ ଲାଗେ, କୃଷ୍ଣ କାହିଁ ଭଲ ଲାଗେ, ବହୁତ ସୁନ୍ଦର ଦେଖାଯାଆନ୍ତି, ଦେଖ ସିଏ ଗୋଟେ ସରଳ ଭଲ ପାଉଛି ପାପିଟା ହେଲେ ବି ତାଙ୍କ କୃଷ୍ଣ ରୂପଟା ଭଲ ଲାଗୁଛି। ଭକ୍ତକୁ ସେଭଳି ଗୋଟେ ସ୍ୱାଭାବିକ କୃଷ୍ଣଙ୍କର ଗୁଣ ଭଲ ଲାଗିବା ଦରକାର, ସେଇଟା ଦିନେ ପ୍ରେମର ପରିଣତ। କୃଷ୍ଣଙ୍କୁ ସେ କାହିଁକି ଭଲ ପାଉଛି, ତାଙ୍କ ରୂପ ତାଙ୍କର ଗୁଣ ତାଙ୍କର ଲୀଳା, ତେଣୁ ଏଇଭଳି ଭାବରେ ବ୍ରଜବାସୀମାନଙ୍କ ଭିତରେ ଗୋବର୍ଦ୍ଧନ ଧାରଣ ବେଳେ ବ୍ରଜବାସୀ ଆଉ କୃଷ୍ଣଙ୍କ ଭିତରେ ଚାଲିଛି ଏଭଳି ବାର୍ତ୍ତାଳାପ। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଶ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରିହରି ବୋଲ।